नमो भगवते वासुदेवाय। आज गौड़ीय गुरुवर्ग आचार्य वर्गंकर मध्यरे प्रमुख आचार्य जहां को सप्तम गोस्वामी बोली आचार्य माने कीर्तित करिसंदी श्री शिल सचिदानंद भक्ति विनोद ठाकुर महाराज अंग्राजी आविर्भाव तिथि संबंध में किसी मैंने श्रवण करवा उत्कल भूमि से बहुत दिन भूमि को पवित्र करदियो बंगदेश आविर्भाव होते भूमि को से पवित्र कर पाखे छोटी मंगलपुर पूर्व जो मैंने रोते राधा माधव प्रभु राधा माधव मध्य रोते भद्रक हाईस्कल हेडमास्टर थे बहु वर्ष से उत्कल भूमि समय कटे कृतार्थ कर उत्कल भूमि को सावलीन सरल जो तत्व रही सब गौड़ीय वैष्णव तत्व कारण चैतन्य महाप्रभु पर षड गोस्वामी मान आसिले षड गोस्वामी पर श्यामानंद नरोत्तम श्रीनिवास आचार्य गला गौड़ीय वैष्णव तात्विक जो सिद्धांत लुचिगला प्रकट हो पारानी कारण आचार्य मान तत्व सिद्धांत को प्रकट करते तत्व को आचरण तत्व को आचरण करतीपादित करती तत्व कल्पना लगे तत्व वस्तु को आलोचना जन तत्व वस्तु निजे आचरण कर प्रतिपादित कर फल देखे लोक मैंने ग्रहण करेंगे ना तत्व केवल कहले जे जन ग्रहण कर ना ग्रहण कर स्पेकुलेसन भाया लगे कल्पना भाया लगे मनोधर्म भाया लगे असंभव भाया लगे तत्व जो कृष्ण तत्व भगवत तत्व गुड़ी ये सब कौन मन बुद्धि ये सब चिन्मय जिन मन बुद्धि परपार जिन तेना गोस्वामी मान चलीगला नरोत्तम श्यामानंद श्रीनिवास चलीगला गौड़ वैष्णव धर्म विलोप ही नाला कि बहुत सहजे आवाद सब प्रशिगला तत्व न रही तत्व जिन न रही तत्व आचार्य समय नाला जिते से चैतन्य महाप्रभु शिक्षार संस्पर्श आसिले भक्तिमन ठाकुर नित्य पार्षद लीलाक्रमे से आसिले जगन्नाथ दास बाबाजी महाराज साक्षात कले से बुझीपारे गौरवाणी रत शक्ति रही प्रणाम मंत्र देखुना नमो भक्ति विनोदाय सजिना आनंद नामिने गौर शक्ति स्वरूपाय रूपानु गबराय जी दुई शब्द रहा गौर शक्ति स्वरूपाय गौरंगर शक्ति स्वरूप तत्व उपलब्धि तत्व को आलोचना करवा तत्व को प्रतिपादित करवा अन्य निकट कह कि तत्व को आचरण कर तत्व वस्तु को उपलब्धि करवा से महात्मा केवल जे भगवान करुणा पाई सी करें गौर शक्ति स्वरूप है आँ कह पी द्वितीय रूपानुग बरा ये रूप गोस्वामी अनुग अच्छा ये बरा ये आम धारा कौन रूपानुग धारा किंतु रूपानुग धारा रूप गोस्वामी जो तत्व रही सिद्धांत रही गभीर से पहुंचे गोटे जीव अध जीव पहुंचे कमी रूप गोस्वामी जो भक्तिर सामंत सिंधु सब कौन पूर्ण तत्व सब हाय स्टेज जिन रस जिन तेना जीवटा गोटे बद्ध अवस्था रही से रस पहुंचे कमी जड़ रस जानी से तत्व वस्तु को प्रतिपादित कर तार स्थित को से पाख रूप गोस्वामी सिद्धांत पाख नापाई जहां सब आवश्यक जो जो सोपान गुड़ सब आवश्यक गोटे बद्ध जीव से हटात रस कथा कौन बुझ गोटे साधारण बद्ध जीवर जो राधाकृष्ण उपासना साधारण बद्ध जीवर जो भगवान सेवा श्रद्धा भी नुहे से काट दौ बहुत लोग कृष्ण भल पा ना बहुत लोग कृष्ण पूजा कर अर्थ नुचे से कृष्ण पर विश्वास कर श्रद्धा स्टेज नुहे तत्व सब जिन जो रहा ना कल्पना ही ना रूप गोस्वामी मान शिक्षा गोटे कल्पना है कहीं कल्पना है से स्थित कहीं पहुंची पारे जी भी से कल्पना विचार कर तुम्हें भी शायद तुमको कहुए तुम्हें भी कल्पना विचार कर रघुनाथ गोस्वामी कौन भोजन करुले गोटे दुना माठा माठा कौन बुझ पड़ ये दही आम जो दही बाहर कर माखन माखन पलैला जो रोच कौन टा कौ आम ओडिया जो कहते चला पानी कहते चला पानी से गोटे दुना पीब दुना पी रही देखा कमी रही ଦୁର୍ନାପିକି ରହିଯାଇପାର, କିନ୍ତୁ ଗୋଟେ ଦୁର୍ନାପି ଦେଇକି ତୁମେ ରହିଯାଇପାର, କିନ୍ତୁ ଭଜନ କରିପାରିବନି ସେଇଭଳି ସେ ଯେମିତି କରିଛନ୍ତି। ରାତ୍ରି ଦିନ ଶୟନ କରିବେନି, ସହସ୍ର ବୈଷ୍ଣବଙ୍କୁ ପ୍ରଣାମ କରିବେ, ତୁମକୁ ଆମେ କଳ୍ପନା ନୁହେଁ, ତୁମର କଳ୍ପନା। ଉଷମାନଙ୍କର ଭଜନ ତାଙ୍କ ଯୋଉ ସ୍ଥିତି, କାରଣ ସେମାନେ ଚିନ୍ମୟ ସ୍ଥିତିରେ ରହୁଥିଲେ ନା, ତେଣୁ ବୋଧଯିବ ସେ ସ୍ଥିତି ଚିନ୍ତା କରି ସେ ପାଗଳ ହେଇଯିବ, କଣ ଏତେ କମ ସମୟ ଶୋଇବ, ଏତେ କମ ଖାଇବ, କେମିତି ଏଟା ହବ, କଣ କରିବ। ସେ ଗୋସ୍ୱାମୀମାନଙ୍କର ଶିକ୍ଷା, ଗୋସ୍ୱାମୀମାନେ ଚାଲିଗଲା ପରେ ଯଦିଓ ଗୌଡ଼ ବୈଷ୍ଣବଙ୍କର ଅନୁଗାମୀମାନେ ଆସିଲେ, ସେଠି ପହଞ୍ଚି ପାରିଲେ ନାହିଁ। ତେଣୁ ଯେତେବେଳେ ଗୋଟେ ଜୀବ ତତ୍ତ୍ୱବସ୍ତୁ ପାଖରେ ପହଞ୍ଚି ପାରିବନି, ତାର ପୂର୍ଣ୍ଣ ଉପଲବ୍ଧି ଆସିବନି, ତାର ଖାଲି ଟିକେ ଉପଲବ୍ଧି ଆସିବ, ହଁ କୃଷ୍ଣ ଅଛନ୍ତି, ହରି ନାମ ଅଛି, ଏମିତି ଚାଲିଛି, ବାସ ସିଏ ତାପରେ କଣ କରିବ, ପୁଣି ବିଷୟ ଭୋଗରେ ଲାଗିଯିବ, ନହେଲେ ସଜା ହେଇଯିବ। ତତ୍ତ୍ୱବସ୍ତୁ ପାଖରେ ପହଞ୍ଚି ପାରୁନି ନା, ତତ୍ତ୍ୱଟା ଜାଣିପାରୁନି ନା, ତତ୍ତ୍ୱବସ୍ତୁକୁ ସେ କଣ ଉପଲବ୍ଧି କରିବା ପାଇଁ ଚାହେଁ, ଆଇ ଟୁ ଆଇ କଣ୍ଟାକ୍ଟ ଦେଖିବା ପାଇଁ ଚାହେଁ, ଏମିତି ଏମିତି ହୁଏ, ଏମିତି କଲେ ହବ, ଏମିତି କଲେ ହବ, ସେମିତି ସେମିତି ନହେଲେ ତାର ଥିଓରିଟିକାଲ ଖାଲି ପଢିଲେ ବି ତାର ସେ ପଢିଦବ, ସେ ଶୁଣିଦବ, ସେ କିନ୍ତୁ ଦେଖିବା ପାଇଁ ଚାହେଁ। ସମ୍ଭବ ଯୋଉ ଜିନିଷଟା ସମ୍ଭବ ହଉଛି ସେଟା ଦେଖିଦେଲେ ଆମେ ହଁ ଜଣେ ଏମିତି ଭଜନ କରିପାରିବ। ଯେମିତି ଗୋସ୍ୱାମୀମାନେ କଣ କହୁଥିଲେ, ଗୋଟେ ମାଠା ଗୋଟେ ଗୋଟେ ଦୋନା ମାଠା ଭୋଜନ କରୁ, ଶୁଷ୍କ ରୁଟି ଖାଉଥିଲେ, ତୁମର ଏଟା କଳ୍ପନା, ତୁମେ କରି କଣ ହେଇଯିବ, ତୁମେ କହିଲେ ତୁମ ରୋଗ ହେଇଯିବ କି ଛାଡ଼ିଦବ, ତୁମ ଆଗରେ ଜଣେ କରିକି ଏଟା ଦେଖେଇବ, ତାପରେ ତୁମର କଣ ହବ, ବିଶ୍ୱାସ ଆସିବ ଏଟା ସମ୍ଭବ। ସେଭଳି ତତ୍ତ୍ୱବସ୍ତୁକୁ ଉପଲବ୍ଧି କରିକି ଆଚରଣ କରିକି ଦେଖେଇବା ଲୋକ ଦରକାର। ଗୋସ୍ୱାମୀମାନେ ପଳେଇଗଲା ପରେ ସେ ଯୋଉ ଯେତେ ଉନ୍ନତ ତତ୍ତ୍ୱ ରସ ସବୁ ଶାସ୍ତ୍ର ସବୁ ରଚନା କରିଥିଲେ, ଯେଉଁମାନେ ଆସିଲେ ସେମାନେ ବୁଝିପାରିଲେନି, ସେ ସ୍ଥିତିକି ଯାଇପାରିଲେ, ସେଥିପାଇଁ କଳ୍ପନା ବୋଲି ଜ୍ଞାନ କଲେ, ସହଜିଆ ପଶିଗଲା, ମଠ ମନ୍ଦିର ସବୁ ଛାରଖାର ହେଇଗଲା। ସେତେବେଳେ ତ ମଠ ମନ୍ଦିର ବେଶୀ ନଥିଲା, ମାନେ ଯୋଉ ଭଜନାନନ୍ଦ ଯୋଉମାନେ ସବୁ ଥିଲେ, ବାବାଜୀ ସମ୍ପ୍ରଦାୟ ପ୍ରାୟ ବାବାଜୀ ସବୁ ବାବାଜୀ ରହୁଥିଲେ, ନିଷ୍କିଞ୍ଚନ ବେଶ ବେକ ରଖିଥିଲେ, କିନ୍ତୁ ସବ ତତ୍ତ୍ୱ ନ ବୁଝିପାରିକି ଦୁରାଚାରୀ ହେଇଯାଇଥିଲେ ପ୍ରାୟ ସବୁ, ତ ନାଇଁ ଏମିତି ପରମ୍ପରା ତ ସତ୍ ପରମ୍ପରା। ସେତେବେଳେ ଶିକ୍ଷିତ ଲୋକ ଭଲ ପାଉନଥିଲେ ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷାକୁ, ସମସ୍ତଙ୍କର ଗୋଟେ ଧାରଣା ଥିଲା ଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷା, ଯେଉଁମାନେ ସଂସାରରେ ହତାଶ ହେଇଯାଇଛନ୍ତି, ଯେଉଁମାନେ କଣ କୁହାଯିବ ରୋଗୀ, ଯେଉଁମାନଙ୍କର ବହୁତ ଅସୁବିଧା ରହିଛି, ନିଚ ଜାତି, ଏଇ ଲୋକମାନେ କେବଳ ଏଇ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରିବେ। ଲୋକ ଦେଖ ନା, ତମେ ସବୁ ବେଙ୍ଗଲକୁ ଗଲେ ତମେ ଦେଖିବ, ଏଇଠି ଦେଖୁ ନା, ଏଇଠି ଏଇଠି ଆସୁଛନ୍ତି ଗୋଟେ ଗୋଟେ ଦଳ, ଦେଖୁନା କୀର୍ତ୍ତନ କରିକି ଭିକ ମାଗୁଛନ୍ତି, ମହାମନ୍ତ୍ର କୀର୍ତ୍ତନ ଦେଖୁ ନା, ଦଳ ଦଳ ଗାଁ 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 ଗଣ୍ଡା ଓଡ଼ିଶାରେ ବାରମାସ ସିଏ ବୁଲୁଛନ୍ତି, ହୋଟେଲରେ ଖାଉଛନ୍ତି, ପାନ ଖାଉଛନ୍ତି, କୀର୍ତ୍ତନ କରିକି ଲୋକ କଣ ଭାବିଲେ ମଠରେ ଏଣେତେଳେ କରିଛନ୍ତି, ଏଇଭଳିଆ ସବୁ ପୁରା ମାଡି ଯାଇଥିଲା ପୁରା ଲୋକମାନେ। ଆଉ ଶିକ୍ଷିତ ଲୋକ ମହାପ୍ରଭୁଙ୍କ ଶିକ୍ଷାରେ ସମସ୍ତେ କେବଳ ଏ ମନ୍ତ୍ର ବେଶକୁ ବ୍ୟବହାର କରୁଥିଲେ। ଭକ୍ତିବିନୋଦ ଠାକୁର ଜଗନ୍ନାଥ ବାବୁ ମହାରାଜଙ୍କ ସଂସ୍ପର୍ଶରେ ଆସିଲେ ସେ ଜାଣିପାରିଲା, ଆରେ ଏଇ ଗୋଟେ ଅମୂଲ୍ୟ ରତ୍ନ ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷା। ତାପରେ ନବଦ୍ୱୀପ ଧାମର ପରିପ୍ରକାଶ କରି ମହାପ୍ରଭୁଙ୍କ ଆବିର୍ଭାବ କରେଇ ତାଙ୍କର ସ୍ଥାନର, ତାପରେ ଧାମ ଧାମ ମହିମା ସବୁ ରଚନା କଲେ, ନବଦ୍ୱୀପ ଧାମର ସବୁ ମହିମା ସବୁ ବେଙ୍ଗଲରେ କମ ରଚନା କରିଛନ୍ତି, ସେ ସୁପଦ୍ୟ ଆକାର ସବୁ ରଚନା କଲେ ଧାମ ମହିମା ସବୁ। କିନ୍ତୁ ଯୋଉ ସରଳ ସାବଳୀନ ଭାଷାରେ ସେ ତତ୍ତ୍ୱଟାକୁ ପ୍ରତିପାଦ କଲେ, ଯେତେ ପ୍ରକାର ଜିନିଷ ଲେଖିଛନ୍ତି ତାକୁ ବର୍ତ୍ତମାନ ବୁଝିବା ଷ୍ଟେଜ୍ ବି ଆମର ନାହିଁ, ତା ଯୋଉ ଗମ୍ଭୀର ସବୁ ଶାସ୍ତ୍ର ଜ୍ଞାନ ସବୁ ରହିଛି ଭକ୍ତିମୟ ଠାକୁରଙ୍କର, ଭକ୍ତି ତତ୍ତ୍ୱ ବିବେକ, ଭକ୍ତି ପ୍ରଦୀପ, ଯୋଉ ଆମର ଜୈବ ଧର୍ମ, ଭଜନ ରହସ୍ୟ, କଣ ତାକୁ ଯିବ ବୁଝିପାରିବ, କିଛି ବୁଝିପାରିବେ ସେ ଲେବୁଲ କଣ, ଯିବାର ଗୋଟେ ଶ୍ରଦ୍ଧା ନାହିଁ। ଯିବ ପ୍ରଥମ ଷ୍ଟେଜରେ ତାଙ୍କର ଯୋଉ ପ୍ରୋସିଜର ରହିଛି ଭକ୍ତିବିନୋଦ ଠାକୁରଙ୍କର ଅଭିଧେୟ ଭକ୍ତି ଉପରେ କଣ ମତ, ମତ ମାନେ ମହାପ୍ରଭୁଙ୍କ ଶିକ୍ଷାର ସାରଟା କଣ, ସିଏ କଣ ଦେଇଛନ୍ତି କନ୍କ୍ଲୁଜନ, ସେଟାକୁ ଧରିବାକୁ ପଡ଼େ। ପ୍ରତ୍ୟେକ ଆଚାର୍ଯ୍ୟଙ୍କର ଗୋଟେ ମତ, ବଳଦେବ ଦେବେଶଙ୍କର କଣ ମତ, ବିଶ୍ୱନାଥ ଠାକୁରଙ୍କର କଣ ମତ, ମାନେ ସେ ଶାସ୍ତ୍ର ମତ, ସେ କଣ କଣ ମତ ଦେଇଛନ୍ତି। ତେଣୁ ଆମମାନଙ୍କ ପାଇଁ ସବୁଠୁ ସହଜ ସରଳ ଆଉ ଯାହାକୁ ପ୍ରାକ୍ଟିକାଲ ଯୋଉଟା ସମ୍ଭବ ହେଇପାରିବ, ତାକୁ ସାରା ସାରା ଶିକ୍ଷାକୁ ଆଣିକି ସେ ଭଜନ ଆକାରରେ ସରଳ ଇଏରେ ରଚନା କରିଦେଲେ କିଏ, ଭକ୍ତି ବିନୋଦ। ସେଥିପାଇଁ ଆମର ଧାରାକୁ ଭକ୍ତି ବିନୋଦ ଧାରା ବୋଲି କୁହାଯାଏ। ଆମେ ରୂପାନୁଗ ଗୌଡ଼ିଆ ବୈଷ୍ଣବ, କିନ୍ତୁ ଧାରା ମାନେ କଣ, ଗୋଟେ ଧାରା କୁହନ୍ତିନି ସେଟାକୁ ଇଂଲିଶରେ ଫର୍ମୁଲା କୁହାଯାଏ, ମାଷ୍ଟର କଣ କହିବ, ତୁମେ ଏଇ ଫର୍ମୁଲାରେ ଏ ଅଙ୍କଟା କଷିବ, ଧାରାରେ ଯା, ଗୋଟେ ଧାରାରେ ତୁମେ ଚାଲ, ତାହେଲେ ତୁମେ ସେଇ ପ୍ରିନ୍ସିପଲ ହିସାବରେ ଯିବ, ଅଲଗା ଫର୍ମୁଲା ଅଛି, ଅଲଗା ଫର୍ମୁଲା ନାହିଁ ବୋଲି କିଛି ନାହିଁ, କେବଳ ଭକ୍ତି ବିନୋଦ ଧାରା କାରଣ ସମସ୍ତେ ଅଲଗା ଯୋଉମାନେ ରାଧାକୁଣ୍ଡ ରହୁଛନ୍ତି ସେମାନେ ଭକ୍ତିନ ଠାକୁର ମାନୁଛନ୍ତି କି? ସେମାନେ କାଟି ଦଉଛନ୍ତି, ସେମାନେ ଭକ୍ତିନ ଠାକୁରଙ୍କୁ ମାନୁନାହାନ୍ତି ବା ସେମାନେ ତାଙ୍କୁ ଅନୁସରଣ କରୁନାହାନ୍ତି। ଆମର ଧାରକୁ ଭକ୍ତିନତା ଆମେ ସେଇ ଫର୍ମୁଲାରେ ଚାଲୁଛେ। ଭକ୍ତିନ ଠାକୁର ଯେଉଁ ଫର୍ମୁଲା ଦେଇଛନ୍ତି, ତାଙ୍କୁ ସେ ଯୋଉ ନିର୍ଦ୍ଦେଶ ଦେଇଛନ୍ତି, କଣ କଲେ ଆମର ଆମେ ବଦ୍ଧ ଜୀବ ଆଉ ଜୀବ ଜୀବ ତତ୍ତ୍ୱରେ ଭକ୍ତି ତତ୍ତ୍ୱରେ ସେ ଏତେ ପ୍ରବୀଣ ଥିଲେ। ଯଦି ଭାଗବତରେ ଗୋସ୍ୱାମୀମାନେ ସବୁ ରଚନା କରିଦେଲେ, କିନ୍ତୁ ସେ ପୁରା ଖୋଲିକି ସବୁ ଲେଖିଦେଲେ, ଜୀବ କେମିତି ମାୟାବଦ୍ଧ ହେଲା, କିଭଳି ମାୟା ମୁକ୍ତ ହବ, କିଭଳି ମାୟାଗ୍ରସ୍ତ କରିଛି, ଜୀବର କେଉଁ କେଉଁ ପ୍ରକାର ଅବସ୍ଥା ସବୁ ପୁରା ସ୍ପଷ୍ଟ କରି ଭକ୍ତିନ ଠାକୁର ଲେଖିଥିଲେ, ସବୁ ଲେଖିଦେଲେ। ଜୀବ ତତ୍ତ୍ୱ ଉପରେ ପୁରା ଫାଉଣ୍ଡେସନକୁ ସେ କ୍ଲିୟର କରିଦେଇଛି। ଆଉ ତାଙ୍କର ଯୋଉ ଶିକ୍ଷା ରହିଲା, ତାଙ୍କର ବିଶେଷ କରି ତାଙ୍କ ଶିକ୍ଷା, ତାଙ୍କର ଯୋଉ ଭାବଟା ସବୁ ଭଜନ ଆକାରରେ, ସବୁ ଭଜନ ଆକାରରେ ଭକ୍ତିନ ଠାକୁର ଓ ନରୋତ୍ତମ ଦାସ ଠାକୁର ପୁରା ସରଳ ଭାଷାରେ, ସାବଳୀନ ଭାଷାରେ ଗୋଟେ ଜୀବକୁ ବୁଝେଇବା ପାଇଁ ତତ୍ତ୍ୱ ଗୁଡିକ, ଯୋଉ ଗୋସ୍ୱାମୀମାନଙ୍କର ଶିକ୍ଷା ଗୁଡିକୁ ସେ ସବୁ ଭଜନ ଆକାର ରଖିଦେଇଗଲେ। ସବୁ ତତ୍ତ୍ୱ ତା ଦେହରେ, ଭାଗବତର ଶିକ୍ଷା, ଯେତେ ଗୋସ୍ୱାମୀମାନଙ୍କର ଶିକ୍ଷାର ସାର ଗୁଡିକ ତାଙ୍କ ଭଜନ ମାଧ୍ୟମରେ ରହିଲା। ସେମାନେ ତାଙ୍କୁ ସପ୍ତମ ଗୋସ୍ୱାମୀ ବୋଲି କୁହାହେଲା। ଏଣେ ପ୍ରଶ୍ନ କରିବେନି ତାଙ୍କୁ କାହିଁକି ସପ୍ତମ ଗୋସ୍ୱାମୀ କୁହାଯିବ, ଅଲଗା ଅଲଗା ବି ଥିଲେ ନା। ଜଗନ୍ନାଥ ଦାସ ବାବୁଜୀ ମହାରାଜ ଗୁରୁ ପରମ୍ପରାରେ ଶ୍ରୀ ଜଗନ୍ନାଥ ଦାସ ବାବୁଜୀ ମହାରାଜ ଆସୁଛନ୍ତି, ତାଙ୍କର ଶିକ୍ଷା ଗୁରୁ, ତାଙ୍କୁ ସପ୍ତମ ଗୋସ୍ୱାମୀ କୁହାଗଲେ ନା, ଆମକୁ ସପ୍ତମ ଗୋସ୍ୱାମୀ କୁହାହେଲା। ଷଡ଼ ଗୋସ୍ୱାମୀଙ୍କ ପରେ ନରୋତ୍ତମ ଆସିଲେ, ସ୍ଥିତିରେ ଶ୍ୟାମାନନ୍ଦ ଆସିଲେ, ଶ୍ରୀବାସ ଆସିଲେ, ତାଙ୍କୁ କାହିଁକି ସପ୍ତମ ଗୋସ୍ୱାମୀ କୁହାଗଲେନି, ଆମକୁ କାହିଁକି ସପ୍ତମ ଗୋସ୍ୱାମୀ କୁହାଗଲା? ନାଇଁ, ଗୌର ଶକ୍ତି ସ୍ୱରୂପ ଶୁଦ୍ଧ ଭକ୍ତମାନଙ୍କର ସ୍ଥିତିରେ ଯେ ଏପଟ ସେପଟ ଅଛି ତାର କିଛି ନାହିଁ, ଯେ ସେ ବଡ ସେ ସାନ ସେମିତି ନାହିଁ। ତାଙ୍କର ରସଗତ ସ୍ଥିତି ନେଇ, ତାଙ୍କର ଅବଦାନ ନେଇ, ତାଙ୍କର କୃପା ବିଶିଷ୍ଟତା, ଭଗବାନଙ୍କର କୃପା ଶକ୍ତି କେତେ ତାଙ୍କ ଶରୀର ଭିତରେ ଆବିଷ୍ଟ ହେଇକି ରହିଛି ଜୀବ ପାଇଁ, ତାଙ୍କର କଣ ଅବଦାନ, ଏହାକୁ ନେଇକି ଆମର ଗୋସ୍ୱାମୀମାନେ ବା ଆମର ପରମ୍ପରା ଆଚାର୍ଯ୍ୟମାନେ ତାଙ୍କୁ ସପ୍ତମ ଗୋସ୍ୱାମୀ କହିଲେ। କାହିଁ ସପ୍ତମ ଗୋସ୍ୱାମୀ କହିଲେ ନା, ଛଅ ଗୋସ୍ୱାମୀଙ୍କର ଶିକ୍ଷାଟାକୁ ପୁରା ସରଳ ସାବଳୀନ ଭାଷାରେ ସେ ଆମ ପାଖରେ ପ୍ରେଜେଣ୍ଟ କଲେ, ଯେଉଁଟା ବୁଝିବାଟା ଆମ ପାଇଁ କେବେ ସମ୍ଭବ ହେଇନଥାନ୍ତା, କେବେ ସମ୍ଭବ ହେଇନଥାନ୍ତା। ଯେମିତି ଜଣେ ଭକ୍ତି କରୁଛି, ସେ କହୁଛି ମୁଁ ତ ଠାକୁରଙ୍କୁ ବିଶ୍ୱାସ କରୁଛି, ଏ ନା ମୁଁ ତ ବିଶ୍ୱାସ କରୁଛି, ମୋର କାହିଁକି ଅସୁବିଧା ହଉଛି, ତାର କଣ କଣ ସମାଧାନ ଅଛି? ଜଣେ କହିବ ଆଜ୍ଞା ତୋର ଭଗବାନଙ୍କର ବିଶ୍ୱାସ ଅଛି କି ନାହିଁ? ଅଛି। କହିବ ମୋର ତ ଶ୍ରଦ୍ଧା ଅଛି, ତାହେଲେ ମୁଁ ତ ବିଶ୍ୱାସ କରୁଛି। ଠାକୁରଙ୍କ ନାମ ଉପରେ ବିଶ୍ୱାସ ଅଛି କି ନାହିଁ? ନାମ କରୁଛି ଅଛି। ତାହେଲେ ଶ୍ରଦ୍ଧା ଅଛି, ତାହେଲେ ଫଳଟା କାହିଁ ଆସୁନି? ଏହାର ତତ୍ତ୍ୱ ଗୁଡା କୋଉଠି ରହିଲା? ତ କିଏ ଜାଣିଛନ୍ତି? ଆଚାର୍ଯ୍ୟମାନେ ଜାଣିଛନ୍ତି। ନାଇଁ ନାଇଁ, ଆମେ ଯୋଉଟା ଶ୍ରଦ୍ଧା ବୋଲି ଭାବୁଛେ, ଯୋଉଟା ବିଶ୍ୱାସ ବୋଲି ଭାବୁଛେ, ସେଟା ନୁହେଁ, ସେଟା ନୁହେଁ। ସପ୍ତମ ଗୋସ୍ୱାମୀ ତାଙ୍କୁ କୁହାଗଲା, ଛଅ ଗୋସ୍ୱାମୀ ମାନଙ୍କର ଶିକ୍ଷାକୁ ସେ ଆଣିକି ତାଙ୍କ ଭକ୍ତିବୀର ଠାକୁରଙ୍କର ଶରଣାଗତି ଭଜନ, ତାଙ୍କର ଭଜନ ଗୁଡିକୁ ସବୁ ପୁରା ମନେ ରହିବା ଦରକାର। ଯେ ଗୋସ୍ୱାମୀ ମାନଙ୍କର ଭଜନ ମୁଣ୍ଡ ଭିତରେ, ତାଙ୍କ ପ୍ରତି ପଦର ତାତ୍ପର୍ଯ୍ୟ ମୁଣ୍ଡ ଭିତରେ ନାହିଁ, ତାକୁ ବଞ୍ଚିବାଟା ବି କଷ୍ଟ ହେଇଯିବ। ବହୁତ ଶ୍ଳୋକ ଜାଣିଦେଲ, ବହୁତ କି ତୁମେ ଜାଣିଦେଇଛ, ତା କଥା ନାହିଁ। କାରଣ ସେ ଯୋଉ ଶବ୍ଦ ସେ ଯେମିତି ବ୍ୟାଖ୍ୟା କରିଛନ୍ତି, ତାର ଯୋଉ ତତ୍ତ୍ୱ ରହସ୍ୟ ଗୁଡିକ, ସେଗୁଡିକୁ ଗାନ କଲେ, ସେଗୁଡିକୁ ଆଲୋଚନା କଲେ, ସେଗୁଡିକ ହୃଦୟ ଭିତରେ ତାଙ୍କ ଭାବ ଗୁଡିକ ପ୍ରକଟ ହେଇ ତା ମାଧ୍ୟମରେ ଭାଗବତଙ୍କୁ ସାଧାରଣ ଜୀବ ବୁଝିପାରିବେନି। ବହୁତ ତାଙ୍କର ସ୍ୱୀକୃତି ଦରକାର, ଭୁରି ସ୍ୱୀକୃତି ଦରକାର। ସେଥିପାଇଁ ଆଚାର୍ଯ୍ୟମାନେ ବିଶେଷ କରି ଭକ୍ତିମନ ଠାକୁର, ନରୋତ୍ତମ ଦାସ ଠାକୁର, ତାଙ୍କ ଦୁଇଟି ତାଙ୍କର ଭଜନ ଗୁଡିକ ବହୁତ ସବୁ ଶବ୍ଦର ମୂଲ୍ୟ ରହିଛି। ଯେମିତି ଆମେ ଭୋଗ ଆରତୀ ଗାଉଛେ, ତାଙ୍କର କେତେ ସୁନ୍ଦର ସୁନ୍ଦର ଭାବକୁ ସେ ଲେଖିଛନ୍ତି, କେତେ ସୁନ୍ଦର ଭାବ ତାଙ୍କର। ସେ ଜଣେ ଯଦି ପାଠ କରିବ, ଆଚ୍ଛା ଏତିକି ଆଇଟମ ସେ ଏତିକି ଲେଖିଛନ୍ତି, ତାକୁ କଣ କିଏ ରୋଷେଇ କରିପାରିବ? କିଏ କରିପାରିବେ? କିନ୍ତୁ ସେ ଲାଷ୍ଟ ପଦରେ ସେ ସେଟାକୁ ଇଣ୍ଡିକେଟ କରିଦେଲେ, କେତେ ଲେଖିଲେ, ଦ୍ୱାଦଶ ପ୍ରକାର ଅମ୍ଳ, ଦ୍ୱାଦଶ ପ୍ରକାର ଅମ୍ଳ ହଉଛି ଦ୍ୱାଦଶ ପ୍ରକାର। ଅମ୍ଳ ମାନେ କଣ? ଖଟା, ଖଟା ଜାତୀୟ ଜିନିଷ ଦ୍ୱାଦଶ। ଦ୍ୱାଦଶ ମାନେ କଣ? ବାର ପ୍ରକାର, ବାର ପ୍ରକାର ଖଟା କରିବ। ତାହେଲେ ଯେତିକି ଲେଖା ହେଇ ତାକୁ ରୋଷେଇ କଲେ କେତେବେଳେ ସରିବ? ଠାକୁର ଯଦି ବାରଟା ବେଳେ ଭୋଗ ଲାଗିବ, ପୂଜାରେ ରୋଷେଇ କଲେ କେତେବେଳେ ରୋଷେଇ ଆରମ୍ଭ କରିବ? ସେ ସକାଳୁ ଛଅଟାରୁ କଲେ ବି ସେ ସାରିପାରିବନି। ସେ ବାରଟା ବାର ପ୍ରକାର ଖଟା କରୁ କରୁ ତାକୁ କେତେ ସମୟ ଲାଗିବ? ମାନେ ସେ କଣ କେମିତି ଲେଖିଛନ୍ତି, କେଉଁ ଭାବନାରେ ସବୁ ରଚନା କରିଛନ୍ତି, ତାଙ୍କର ଯୋଉ ପଦ ସବୁ ରହିଛି କେମିତି ରହିଛି? ଆଚାର୍ଯ୍ୟମାନଙ୍କର ଭଜନ ସବୁ ତତ୍ତ୍ୱ ଉପରେ ପର୍ଯ୍ୟବେସିତ ହେଇଛି, ବିଶେଷ କରି ଭକ୍ତିମାନ ଠାକୁରଙ୍କର। ସପ୍ତମ ଗୋସ୍ୱାମୀ ସେ ଲେଖିଲେ ନା ସେ ଜିନିଷଟା, রাধিকারী গণে হেরি নয়নের করে তৃপ্ত হয়ে খায় কৃষ্ণ যশোদা ভবন। কৃষ্ণ প্রসাদ পাচ্ছেন, সরি কৃষ্ণ ভোগ বা ভোজন করছেন রাধিকা রাধিকা দিন গণে হেরি নয়ন আদি করে। নয়নর গোটে কোণরে রাধিকা কু চাহ, কারণ রাধারাণী ব্যাকুল হয়ে চাহিছে দূর যে কৃষ্ণ এই যে প্রসাদ পাচ্ছেন সুখী অনেক সে এত কষ্ট রোষে করছেন না, তেমন কৃষ্ণ প্রসাদ পাইলে বেড়ে কোণ দৌ মানে কোণ সূচনা দৌ খুশি অছি। রাধিকা দি গণে হেরি নয়ন এর কণে, নয়নর গোটে কোণরে সে চাহিছে রাধিকা তৃপ্ত হয়ে খায়, সেই লগাই দেলে তৃপ্ত হয়। রাধারণ বুঝি পারল যে কৃষ্ণ খুশি আছে, ঠিক রোষে করেছে। রাধিকা দি গণে হেরি নয়ন এর করে তৃপ্ত হয়ে খায় কৃষ্ণ যশোদা ভবানী। তারপরে কোণ ভোজনন্দ পিয়ে কৃষ্ণ সুবাসিত বারি, ভোজন পরে জলপান কলে। লাস্ট লাস্ট পদ কোণ লিখলে হরিলীলা একমাত্র যাহার প্রমোদ ভোগারতি গায়ে সেই ভকতি বিনোদ। হরিলীলা মোর হচ্ছে একমাত্র প্রমোদ, মো জীবনের আনন্দ কিছু না, এসব ভাবর কথা। বার প্রকার খটা জনে করিব, রুটি কোণ ক্ষীরি পুরি চিনি লড্ডু রসাবলি সব যেতে প্রকার সব রচনা তো কি রোষে করিপারিব সি এত ভাবরে সে অক্ষু রচনা করেছেন এইভাবে ভাবে যশোদা মাতা সেবা করলে। সব পুরা ভগবত রাজ্যের সম্বাদ, ভগবত রাজ্যের যে পিকচর যা কুয়া যায় কোণ চিত্র গুচ্ছ আনিকি এই জগতের আমাগর থুই দিয়ে তো ভগবান পাই পাই চাহ দেখ এইভাবে তুমি খারাপ পড়ে আর ভগবান তুমি কেমন দেখিও, ভগবান কোণ দেখিপার না, ভগবান জায়গাটা জাঁপার যে দেখিছেন যে জাঁছেন সি যা কিন্তু সেটা হচ্ছে ভগবান, সেটা হচ্ছে ভগবান এইভাবে সেবা করা যায়। কেমতি আমি কোণ জাঁপারি না, আমি কোণ জাঁব আমার সবু লিমিট, যেমন আমি কুলে তত্ত্ব জিনিসটা সেসব রচনা করছেন কত সুন্দর তাঁর সব সিদ্ধান্ত, বহু সুন্দর সিদ্ধান্ত। জন কোণ কুচি মো ঠাকুর বিশ্বাস করছি সে কাটি দৌঁচ না, শ্রদ্ধা আর শরণাগতি বা শরণাপতি একার্থম যুবক সেটা লিখিছেন সে সেটা সে মতটা দৌঁছেন। প্রথমে কোণ গোটে শ্রদ্ধার প্রেম পর্যন্ত না, শ্রদ্ধা সাধু সঙ্গ ভোজন করে এই যে প্রেম পর্যন্ত জন গোটে জীব পাইব সেতরে ভক্তি ঠাকুরঙ্কর স্বতন্ত্র সব জিনিসের জিষ্ট রয়েছে মত রয়েছে, সেপাই সেই মত হিসাবে আমি চালুছি ভক্তি ধারা। তুমি আড়ে যা চেষ্টা করি আউ গোস্বামী শিখা দেখা চেষ্টা করি কিন্তু তুমি সেটা ফলো করে পারি ভক্তি বিনোদ ধারা, আমি সেই ধারায় যাচ্ছি তাঁর শিক্ষা হিসাবে যাচ্ছি। জন জন প্রশ্ন করি মোর তো শ্রদ্ধা আছে, মো তো বিশ্বাস করছি ঠাকুর সে কাটি দৌ বিশ্বাসটা কোণ আমি জানি তত্ত্ব আচার্য বা সে স্বতন্ত্র স্বতন্ত্র আচার্য মানে যে স্বতন্ত্র রচনা করেন, রচনা করে কোণ আবশ্যক লা গোস্বামী গ্রন্থ অছি যেহেতু ভক্তি ঠাকুর গ্রন্থ লা প্রভুপদ আসলে ভক্তিবেদান্ত ভাষ্য কোণ আবশ্যক রয়েছে, গোটে জীবর অধিকার নেই তার স্থিতি নেই সে কিভাবে সেই উন্নত স্থিতিকে যাইপার তা কোণ রাস্তাটা তা দেখা যায় কম বুঝিপারছি কি না। গোটে গোটে লোকর সর্টকট গোটে গোটে রাস্তা মেন রাস্তা যাই মেন রাস্তার গোটে সর্টকট রাস্তা থাকবে দেখব গোটে সর্টকট ছোট রাস্তা আছে এই রাস্তার যাই এমনি তুমি পৌঁছিব সেটি আউট মেন রাস্তার হয়ে যাব সর্টকট রাস্তাটা কি জানিথান যার সম্পূর্ণ জ্ঞান আছে সে কেদেব আজ্ঞা এমনি যাবে ডানপট বুলিযাব এপট পড়ে এমনি পড়ে যাব এমনি করে যাব সেসব জাঁছেন। তেমন জীব তো বদ্ধ জীব, বদ্ধ জীব মানকর বিভিন্ন প্রকার স্থিতি রয়েছে বিভিন্ন সংস্কার নেই সমস্ত আসছেন, তেমন আচার্য মানে আসলে সে দেখবে যদি ভক্তি সিদ্ধান্ত ঠাকুর প্রিন্সিপলটা যদি বর্তমানে আমার লগাযিব তাহলে তুমি কেবি মঠ মন্দির রইপারিবে ষোলমাস পকরে তোমাকে কষ্ট হয়ে যাচ্ছে সে লক্ষ্যপতি বিনা যে লক্ষ্যপতি নুহে তা মুহ দেখিবিনি। হ্যাঁ প্রভুপাত কুহ মো গুরুদেব শিষ্য তুমি কে হইপারিবে প্রভুপাত কুহ তুমি কে মো গুরুদেব কিন্তু আমি বর্তমানে বহুত গর্ব মো শিষ্য মু দেখা নেই তুমি কোণ তুমি তুমি ভক্তি ঠাকুর হিসাবে তুমি তাঁর শিষ্য হইপারে তুমি তাঁক স্টাণ্ডার্ডে তুমি ডিভোটি নুহ আমার গর্ব কিন্তু প্রভুপাত দেখলে যদি তা ভগবান শক্তিটা আসছে না বর্তমানে এটা হইপারিব না গোটে সর্টকট রোড কি ওয়ে কি তৈরি করা পড়ব সে প্রভু তাঁকে সে জ্ঞানটা দেবে এটা আচার্য সে হল আচার্য তাঁক প্রিন্সিপাল তো ডাইভর্ট করে পারিবে ତ ତାଙ୍କର ପ୍ରିନ୍ସିପଲ ହିସାବରେ ଯିବାକୁ ପଡ଼ିବ, କାରଣ ସେଇଟା ମ୍ୟାନିଫେଷ୍ଟ ହେଇଛି, ସେ ପ୍ରିନ୍ସିପଲଟା ମ୍ୟାନିଫେଷ୍ଟ ହେଇଛି, ତମେ ତାକୁ ଡାଇଭର୍ଟ କରିପାରିବନି କିଛି, କଲା ମାନେ ତୁମକୁ ଅଡ଼ବାର ପଡ଼ିବ, କାରଣ ତୁମ ଅଧିକାରଟାକୁ ଯେତେ ଜୀବ ରହୁଛନ୍ତି ତାଙ୍କ ସ୍ଥିତିରେ କଣ ଜାଣିକି ଭଗବାନ ସେ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ଆଚାର୍ଯ୍ୟଙ୍କ ହୃଦୟ ଭିତରେ ସେ ରହିଛନ୍ତି ନା, ଆଚାର୍ଯ୍ୟ ଚୈତ୍ୟ ବପୁସା ସେ ବପୁ ଧରିକି ଆଚାର୍ଯ୍ୟ ରୂପରେ ଆସୁଛନ୍ତି, ଆରେ ଏଇ ଜୀବମାନଙ୍କ ସ୍ଥିତି ହଉଛି ଏଇଆ, ଯଦି ଭଲ ଖାଇବା କଣ ଭାବିଲେ, ଯଦି ଭଲ ଖାଇବା ପିଇବା ପରିଷ୍କାର ପରିଚ୍ଛନ୍ନ ଇସ୍କନ କିଏ ଆସନ୍ତା, ହଁ ଯଦି ପରିଷ୍କାର ତୁମର ଗାଁର ମଠ ଅଛି ପୁରୁଣା ମଠ ସେ ମଠକୁ କିଏ ଯାଉଛନ୍ତି, ହଁ ଶହ ଶହ ବର୍ଷର ଠାକୁର ସିଏ କେହି କେହି କେତେ ଜଣ ଯାଉଛନ୍ତି, ସେ ବୁଢ଼ୀ କେଉଁ କିଏ ଯାଉଥିବ, ସେ ଝିଅଟି ଥିଲା ତାର ଯୋଉ ତାର ବାହା ଚାଲିଗଲାଣି ମୁଣ୍ଡ ଖରାପ ଥିଲା ପାଗଳି, ତାକୁ ଦେଖ ସେ ଯାଇ ତାର ଘଣ୍ଟି ବଜି ବଜି ତାର ବାହା ହେଇଗଲା, ତ କିଏ ବାହାଇଥାନ୍ତା, ଭଗବାନ କେମିତିକା ତ ମୁଣ୍ଡ ଖରାପ ନା, ଆଉ ସେ ତା ଜୀବନ ସାରା ବାହା ହେଇପାରିଥାନ୍ତା, ସେ ଯାଇ ଭଗବାନ ଦେଖ ସମସ୍ତେ ଦୁଃଖ, ସେ ଝାଡ଼ୁ ଫାଡ଼ୁ ମାରେ ନନାଙ୍କୁ ସାହାଯ୍ୟ କରେ, ତାକୁ ପୁଣି କୁଆଡ଼େ ବିବାହ ହେଇଗଲା, ସେ ଗୋଟେ ଯାଏ ଛୁଆ ମୁଁ ଦେଖିଲି ତାର ତ ଯାଇଛି ଟିକି ଝିଅ ସବୁ ଆସନ୍ତି ଟିକେ ଖାଲି ଘଣ୍ଟି ବଜେ, କେହି ଯାଉନାହାନ୍ତି ମନ୍ଦିର, ପ୍ରଭୁ ଜାଣିଛନ୍ତି, ଆଚ୍ଛା ଜାଣିଛନ୍ତି ମନ୍ଦିର ପରିଷ୍କାର କରିବାକୁ ପଡିବ, ସେଠି ସବୁ ରେଷ୍ଟୁରାଣ୍ଟ କରିବାକୁ ପଡିବ, ଖାଇବା କାରଣ ଏଗୁଡ଼ାକୁ ଥୋପ ନ ପକେଇଲେ ଇଏ କି ଧାର ଦେବେ ଆଚାର୍ଯ୍ୟ, ଆଉ ସେଇଟାକୁ ବର୍ତ୍ତମାନ ସମସ୍ତେ ବିଶ୍ୱରେ ଫଲୋ କରୁଛନ୍ତି ନା, ଆଉ ଯୁଆଡ଼େ ଯାଉ ଦେଖିବ ଯୋଉ ମଠ ଯୋଉ ମନ୍ଦିର ସବୁ ଗେଷ୍ଟ ହାଉସ ଖାଇବା ପିଇବା ସବୁ କରିଦେଇସାରିଲେଣି, ସେ ଷ୍ଟାଇଲ ଲାଇଫ ମେମ୍ବର ସବୁ ଜିନିଷ କରିଦେଲେ ଆଚାର୍ଯ୍ୟ, ସିଏ ଆଉ ଜାଣିଛନ୍ତି ଆଉ ଏ ଭଜନ କେହି କରିପାରିବେନି, ଭକ୍ତି ଠାକୁରଙ୍କର ପ୍ରିନ୍ସିପଲ କରିପାରିବୁ ନା, ତୁମେ ଆଉ ପୂର୍ବକୁ କଣ ଯିବା ପାଇଁ ଚାହୁଁଛ, ଭକ୍ତି ଠାକୁର କଣ କହିଲେ ଯେ ଲକ୍ଷ୍ୟପତି ନୁହେଁ, ଲକ୍ଷ୍ୟପତି ଟଙ୍କାରେ ନୁହେଁ ଭଜନରେ, ଯେ ଲକ୍ଷ୍ୟପତି ନୁହେଁ ତା ହାତରୁ ଠାକୁର ଖାଇବେନି କି ମୁଁ ତା ମୁହଁ ଦେଖିବେନି, ତାହେଲେ ତାହେଲେ କଣ କରିବ ଆମେ ତାଙ୍କର ଶିଷ୍ୟ ହେଇପାରିବା, ସେ କହିଲେ ତାଙ୍କ ମୁହଁ ମୁଁ ଦେଖିବା ପାଇଁ ଚାହେଁ, କିନ୍ତୁ ବ୍ରହ୍ମପଦ ଆସି କଣ କହିଲେ ତୁମକୁ ଷୋଳମାଳ ଜପ କରିବାକୁ ପଡିବ, ସେତିକି ହଉନି, ସେତିକି ବି ଜଣେ ଠିକ ସେ ସ୍ଥିର ମନରେ କରିପାରୁନି, ସେଥିପାଇଁ ଗୁରୁଦେବ ଜଣେ ପ୍ରଶ୍ନ କରୁଛି ଯାଇକି ମୁଁ ଚଉଷଠି ମାଳା ଜପ କରିବି, ମୁଁ ଅଧିକ ଗୁରୁଦେବ କହିଲେ ନାହିଁ ତୁମେ ଷୋଳମାଳା ଠିକ ସେ କରୁଛ କି, ତ ତା ଉପରେ ଧ୍ୟାନ ଦିଅ, ତୁମେ ଷୋଳମାଳା ଠିକ ସେ ପ୍ରତି ମାଳାରେ ଭଗବାନଙ୍କ ପ୍ରତି ଶବ୍ଦରେ ତାକୁ ଶ୍ରବଣ କରିବା ଭଗବାନଙ୍କ ପାଖରେ ମତି ରହୁଛି କି, ସେତିକି ତୁମେ ଠିକ ସେ କରିପାରୁ ନା, ଚଉଷଠି ମାଳା କଣ କରିବ ନାମ ଅପରାଧ ଖାଲି କରିବ, ସେତିକି ତୁମେ କର, ଯାହା ଆଚାର୍ଯ୍ୟ କହିଛନ୍ତି ତା ଉପରେ ତୁମେ ଫୋକସ କର, ତାପରେ ତୁମେ ଶକ୍ତିପ୍ରାପ୍ତ ହବ, ତୁମର ନାମ ପ୍ରଭୁ ଦୟା କରିବେ, ତୁମେ ଅପରାଧରୁ ଆଉ ଅପରାଧ କରିବେନି ଅଧିକ ନାମ କରିପାର, ସେତିକି ନାମ ତୁମେ ଆମେ କରିପାରୁଛୁ କି କରିପାରୁ, ଆଚାର୍ଯ୍ୟ ଜାଣିଛ ଭକ୍ତିମନ ଠାକୁରଙ୍କର କିଛି ଶିକ୍ଷାକୁ ଆମେ ପାଠ କରିବା, ତାଙ୍କ ତ ବହୁତ ଲୀଳା ରହିଛି, ଲୀଳା ବୋଧେ ଥର କୁହାଯାଉଛି, ଯେମିତି ଶ୍ରଦ୍ଧା ଉପରେ, ଶ୍ରଦ୍ଧା ଉପରେ ସେ କଣ କହୁଛନ୍ତି, ବିଶ୍ୱାସଟା କଣ, ସେଠି ଶ୍ରଦ୍ଧା ଉପରେ ସେ କହୁଛନ୍ତି, ପୂର୍ବ ପୂର୍ବ ଜନ୍ମର ସ୍ୱୀକୃତି ଫଳରେ ସାଧୁମାନଙ୍କ ମୁଖରୁ ହରିକଥା ଶ୍ରବଣାନ୍ତ ହରି ବିଷୟରେ ଯେ ଦୃଢ଼ ବିଶ୍ୱାସ ତାର ନାମ ହେଉଛି ଶ୍ରଦ୍ଧା, ପୂର୍ବ ପୂର୍ବ ଜନ୍ମର ସ୍ୱୀକୃତି ଫଳରେ, ଯେ ପୂର୍ବରୁ ତୁମର ସ୍ୱୀକୃତି ବିଶେଷ ନାହିଁ, ସାଧୁ ମୁଖରୁ ହରିକଥା ଶୁଣିଲେ ବି ତୁମକୁ ଆନନ୍ଦ ଲାଗିବନି, ବାରମ୍ବାର କଣ କରିବ, ସରଳ ଚିତ୍ର ତୁମକୁ ଶୁଣିବାକୁ ପଡିବ, ଶ୍ରବଣ ନ କର ତୁମର ଶ୍ରଦ୍ଧା ଆସିବନି, ସେ ବାରମ୍ବାର ରଖନ୍ତୁ ପୂର୍ବ ସ୍ୱୀକୃତି କଥା, ସେ ସେଟା ଲେଖିଲେ ନା ସ୍ୱଳ୍ପ ପୁଣ୍ୟ ତମ ରାଜନ ବିଶ୍ୱାସ ନହିବ ଯାଏ, କିଏ ଲେଖିଲେ ପୁରାଣରେ ଏଇଟା ସେ ଶ୍ଳୋକ ଅଛି, ଭକ୍ତିମନ ଠାକୁର ଲେଖିଲେ ନା ପ୍ରସାଦ ଗାଇଲାବେଳେ ଏଟା ବହୁତ ସ୍ମରଣ କରିବ, ପୂର୍ବ ଜନ୍ମର ସ୍ୱୀକୃତି ଫଳରେ ସାଧୁମାନଙ୍କ ମୁଖରୁ ହରିକଥା ଶ୍ରବଣାନ୍ତେ, ଏମିତି କିଏ ଆସି କହିପାରିବେ ମୋର ଭଗବାନ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି ବୋଲି, ନା ତାର ସ୍ୱୀକୃତି ଥିଲେ ପୂର୍ବରେ ସାଧୁସଙ୍ଗ କରିବ, ସାଧୁ ମୁଖରୁ ହରିକଥା ଶ୍ରବଣ କରିବ, ଶ୍ରବଣାନ୍ତେ ହରି ବିଷୟରେ ଯେ ଦୃଢ଼ ବିଶ୍ୱାସ ଜନ୍ମେ, ହରିଙ୍କ ଉପରେ ତୋର ଯୋଉ ଦୃଢ଼ ବିଶ୍ୱାସ ଆସିବ ତାର ନାମ ହେଉଛି ଶ୍ରଦ୍ଧା, ଆମର ସେ ତତ୍ତ୍ୱାଚାର୍ଯ୍ୟ ନା ସବୁ ଗୋସ୍ୱାମୀ ମାନଙ୍କର ଶିକ୍ଷାକୁ ଆଣିକି ସେ ଦେଇଦେଲେ, ତେଣୁ ଜଣେ ସନ୍ଦେହ କରିବ ମୁଁ ଏତେ ଦିନ ଭକ୍ତି କରିନି ମୋର କାହିଁକି ଗୋଟେ ଭଗବାନ ଉପରେ ବିଶ୍ୱାସ ଅଛି ମୋର କାହିଁକି ଏମିତି ଅସୁବିଧା ହେଲା, ଆରେ ବିଶ୍ୱାସ ଆମର ନାହିଁ, ସେ ଗୋଟେ ଗୋଟେ କ୍ଲାରିଫାଏ କରୁଛନ୍ତି, ଦ୍ୱିତୀୟ କହୁଛନ୍ତି ଶ୍ରଦ୍ଧା କଣ ନା ଶ୍ରଦ୍ଧା ଓ ଶରଣାଗତି ବା ଶରଣାପତି ଏକ ଅର୍ଥ, ବିଶ୍ୱାସଟା ମାନେ କଣ, ଶ୍ରଦ୍ଧାଟା ମାନେ କଣ, ବିଶ୍ୱାସ ବିଶ୍ୱାସଟା କଣ, ମୋର ବିଶ୍ୱାସ ଅଛି କିନ୍ତୁ ବିଶ୍ୱାସ ଅଛି ସ୍ୱତନ୍ତ୍ରତା ଅଛି, ସେଟା ସମ୍ଭବ ନୁହଁ, କଣ ବୁଝିପାରୁଛ କି ନାହିଁ, ମୋର ବିଶ୍ୱାସ ଅଛି ସ୍ୱତନ୍ତ୍ରତା ଅଛି, ବିଶ୍ୱାସ ଯୋଉଠି ଏଠି ଶରଣାଗତି, ଯିଏ ବିଶ୍ୱାସ କରିଛି ଶରଣାଗତି ଯାଇଛି, ଶ୍ରଦ୍ଧା ଅର୍ଥ ଶରଣାଗତି ବାସି ଗୋଟେ ଅର୍ଥ ନେଇଗଲେ, ତାପରେ କଣ ସର୍ବଧର୍ମାନ, ସେଟା ଶ୍ରଦ୍ଧା, ସେଟାକୁ ଆମେ ଲାଷ୍ଟ ବୋଲି ଭାବୁଛେ, ମୁଁ ଶ୍ରଦ୍ଧା ମୋର ହେଲେ ଲାଷ୍ଟକୁ ଯାଇ ସବୁ ଧର୍ମ ଛାଡ଼ିବି, ସେ ଶ୍ରଦ୍ଧା ଅର୍ଥ ଏଇଠି ନଉଛନ୍ତି, ଶ୍ରଦ୍ଧା ଅର୍ଥ ଶରଣାଗତି, ଆଉ ଶରଣାଗତିର ଭାବକୁ କଣ ଲେଖିଲେ ଭକ୍ତିମନ ଠାକୁର, ମାନସ ଦେହ କେତେ ତାଙ୍କର ତ ଶରଣାଗତି ଭଜନ ସବୁଠୁ ଫେମସ ଭଜନ, ଆଉ ମାନସ ଦେହ ଯୋଉ କିଛି ମୋର ଅର୍ପିଲିତ ଆପଦ ନନ୍ଦ ସବୁ ଅର୍ପଣ କରିଦେଲେ ଆପଣ ସେମାନଙ୍କୁ, ଏ ହଉଛି ଶ୍ରଦ୍ଧା। ଆମେ ସେ ଷ୍ଟେଜ୍ରେ ଅଛେ, ଆଉ ସେ ଷ୍ଟେଜ୍ରେ ଅଛେ ନାଇଁ ତ ଆଉ ସାଧୁ ସଂଘ କୋଉଠୁ କଣ, ସେକେଣ୍ଡ ଷ୍ଟେପ୍ କଣ ଗଲ, ଫାର୍ଷ୍ଟ ଷ୍ଟେପ୍ରେ ଆମେ ଅଟକି ଯାଇଛେ। ତତ୍ତ୍ୱ ଆଚାର୍ଯ୍ୟ ଜେନା ସବୁ ଦେଖେଇଦେଲେ ଏହା ଏହା, ଏଇଥିପାଇଁ ତୁମର ଭକ୍ତି ହେଇପାରୁନି, ଏଇ ଜିନିଷ ପାଇଁ ତୁମର ଅନର୍ଥ ଆଉ ରହୁଛି। ସେଇଟା ଯେତେ ନଜର ନ ବୁଝିପାରିଲା ସେ କଣ ହେଇଯିବ, ସହଜ ହେଇଯିବ, ନହେଲେ ଅବିଶ୍ୱାସ କରିବ, ଆମେ ଅସମ୍ଭବ ବୋଲି ମନେ କରିବ, କଳ୍ପନା ବୋଲି ଜ୍ଞାନ କରିବ, ସଦଗୁରୁ ବୈଷ୍ଣବ ଚରଣରେ ଅପରାଧ କରିବ, ନହେଲେ ବିଷୟ ଭୋଗରେ ମାତିଯିବ, କଣ କରିବ, ଗୋଟେ ଜୀବଟା ନା ସିଏ। ସେଥିପାଇଁ ଆଚାର୍ଯ୍ୟମାନେ ସବୁ ପ୍ରକଟ ହେଲେ। ଶରଣାଗତରେ ସେ କେତେ ସୁନ୍ଦର ପଦ ଲେଖିଲେ, ଭକ୍ତ ଠାକୁର ଲେଖିଲେଣି, ସର୍ବସ୍ୱ ତୁମାର ଚରଣ ସମ୍ପିଆ ପଡ଼ିଛେ ତୁମାର ଘରେ, ଏ ହେଉଛି ବିଶ୍ୱାସ, ତୁମେ ତ ଠାକୁର ତୁମାର କୁକୁର ବୁଲିଆ ଜାନ। ସ୍ୱତନ୍ତ୍ରତା କୁକୁର ଗୋଟେ ସ୍ୱତନ୍ତ୍ରତା କଣ ଅଛି, ବିଶ୍ୱାସ ଆଉ ସ୍ୱତନ୍ତ୍ରତା ସମାନ, ମୋର ଠାକୁର ଉପରେ ବିଶ୍ୱାସ ଅଛି, ମୋର ସ୍ୱତନ୍ତ୍ରତା ଅଛି, ସେଟା ନା ହେଇପାରିବେ, ସେଟାକୁ ଗ୍ରହଣ କରାଯିବ। ତାଙ୍କର ବିଚାର ସବୁ ପ୍ରତି ଏଇ ଶ୍ରଦ୍ଧାଠାରୁ ଆରମ୍ଭ କରିକି ପୁରା ପ୍ରେମ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭକ୍ତମାନେ ଠାକୁରଙ୍କର ମତ ସବୁ ରହିଛି। ଏଇ ଧାରଣାଟା ସବୁ ନ ବୁଝିଲେ ଆମେ ଜାଣିପାରିବେନି, ମୁଁ କହୁଛି ବିଶ୍ୱାସ ନାହିଁ, ଆମ ବିଶ୍ୱାସରେ କମ୍ ଅଛି, ଶରଣାଗତିରେ ଆମର କମ୍ ଅଛି, ସେ ପୁରା କାଟିଦେଲେ ସବୁ ଜିନିଷକୁ ଭକ୍ତମାନେ ଠାକୁର ଲାଷ୍ଟ ଶରଣାଗତିରେ ଆଉ ନିଜର ପୋଷଣ କବୁ ନା ଚିନ୍ତିବ ରହିବ ଭାବେ ରଭରେ ଭକତି ବିନୋଦ ତୁମାର ପାଲକ ବୋଲି ଆବରଣ କରେ। ମୋ ବିଷୟରେ କେବେ ଚିନ୍ତା କରିବିନି, ଆମ ବିଷୟରେ ଆମେ ଚିନ୍ତା କରୁନି, ମୋର ଭଜନ ହଉନି, ମୋର ଏଟା ହଉନି, ମୁଁ କଣ କରିବି, କାରଣ ନିଜ ବିଷୟରେ ଚିନ୍ତା କରି କଣ ବି କରିପାରିବା, କଣ ଉପାୟ କଣ ଅଛି, ସବୁ ଉପାୟ ସେ ଲେଖିଦେଇଛନ୍ତି, ପୁରା ପଏଣ୍ଟ ଟୁ ପଏଣ୍ଟ ସବୁ କହିଦେଇଛନ୍ତି। ନିଜର ପୋଷଣ କବୁ ନା ଚିନ୍ତିବ, ନିଜର ପୋଷଣ ନିଜର ମେଣ୍ଟେନାନ୍ସ କେମିତି କଣ କରିବି, କିଛି ନାହିଁ, ରହିବ ଭାବେର ଘରେ, କୁକୁର ଗୁଡା ଯେମିତି ପୁରା ଆନନ୍ଦ ରହିଥାନ୍ତି ମାଲିକ ଘରେ, ମୁଁ ସେଭଳିଆ ଆପଣଙ୍କ ଉପରେ ଭରସା କରି ରହିବି। ଭକତି ବିନୋଦ ତୁମାର ପାଲକ ବୋଲି ଆବର, ମୋତେ ପାଲକ ବୋଲି ବରଣ କରିଛି, ଆପଣ ମୋତେ ପୋଷିବେ ଆଉ ମୁଁ କାହିଁ ଚିନ୍ତା କରି, ତାକୁ ଶରଣାଗତି କୁହାଯାଏ। ଏଇଟା ହଉଛି ସେ କହିଲେ ଏଇଟା ଗୋଟିଏ ଅର୍ଥ, ଚକ୍ରବର୍ତ୍ତୀ ବିଶ୍ୱନାଥ ଚକ୍ରବର୍ତ୍ତୀ ସେଟା ଲେଖିଛନ୍ତି, ସରି ଜୀବ ଗୋସ୍ୱାମୀ ସେଟା ଲେଖିଛନ୍ତି, ଶ୍ରଦ୍ଧା ଶରଣାଗତି ଏକ ଅର୍ଥ, ଏଟା ଗୋଟେ ଅର୍ଥ। ତାହେଲେ ଆମର କଣ ଅଛି, ପୂର୍ଣ୍ଣ ଶରଣାଗତି ଅଛି, ତାହେଲେ ଶ୍ରଦ୍ଧାରେ ଆମର କମ ଅଛି, ସେଟା କଣ ସେ ଲେଖୁଛନ୍ତି, ତାକୁ ତୃତୀୟରେ ଲେଖୁଛନ୍ତି, ଅନନ୍ୟ ଭକ୍ତିରେ ଯାହାର ଅନନ୍ୟ ଶ୍ରଦ୍ଧା ସେ ଭଗବାନଙ୍କର ପ୍ରସନ୍ନତା ଲାଭ କରିପାରେ। ଭଗବାନଙ୍କ ଯୋଉ ପ୍ରସନ୍ନତା, ଭଗବାନଙ୍କୁ ଯୋଉ ପ୍ରୀତି କରିବା, ପ୍ରୀତି ପ୍ରଦାନ କରିବା, ସୁଖ ପ୍ରଦାନ କରିବା, କିଏ କରିପାରିବ, ସମସ୍ତେ କରିପାରିବେ। ଯାହାର ଅନନ୍ୟ ଭକ୍ତିରେ ଅନନ୍ୟ ଶ୍ରଦ୍ଧା ଅଛି, ଭକ୍ତି ଅନନ୍ୟ ଭକ୍ତି ମାନେ କଣ, କର୍ମ ଜ୍ଞାନ ଅନ୍ୟ ବିଳାସ କିଛି ନଥିବ, ଆଉ ଅନନ୍ୟ ଶ୍ରଦ୍ଧା ଥିବ, ଅନନ୍ୟ ଶ୍ରଦ୍ଧା ମାନେ ଏଇଟା ସବୁ ଛାଡ଼ି ଦେଇଛି, ମୋର ମାନସ ଦେହ ସବୁ କୃଷ୍ଣ ହଉଛନ୍ତି ମୋର ସବୁକିଛି, ସେ କେବଳ ଭଗବାନଙ୍କ ପ୍ରସନ୍ନତା ବିଧାନ କରିପାରିବ, ନିଜର ବିଷୟରେ କିଛି ନଥିବ, କେବଳ କୃଷ୍ଣ। ଆକୁ ଶ୍ରଦ୍ଧା, ଏଇ ଶ୍ରଦ୍ଧାର ସବୁ ସଂଜ୍ଞା ଦଉଛନ୍ତି, ଯାହାର ସ୍ୱୀକୃତି ନାହିଁ ତାହାର ଶ୍ରଦ୍ଧା ନାହିଁ। ସ୍ୱୀକୃତି ନଥିଲେ ତୁମେ ଗୋଟିଏ ଲୋକକୁ କେତେ ଭେରାଇଟିର ଭକ୍ତ ଅଛନ୍ତି, ତୁମେ ସବୁ ଭକ୍ତ ଜଣେ ଗୋଟେ ବିଶ୍ୱାସ କରୁଛି, ଜଣଙ୍କର ବିଶ୍ୱାସ ଆସୁନି, ସେ ନାମ ଉପରେ କାହାର ଆସୁନି, ବିଗ୍ରହ ଉପରେ କାହାର ଆସୁନି, କି କେମିତି ଚଳୁଛି, ତାଙ୍କୁ ଦୋଷ ବି ଦେଇପାରିବନି ତୁମେ, ସେ ଲେଖୁଛନ୍ତି ଏଇଟା ତାଙ୍କର ମତ ସବୁ, ଇଏ ଯେତିକି ସଂଗ୍ରହ କରାଏ ତାଙ୍କ ଶାସ୍ତ୍ରର ସବୁ ଯେଉଁ ଯେଉଁ ପଏଣ୍ଟ ସବୁ ଅଛି ତାକୁ ସବୁ ଆଚାର୍ଯ୍ୟମାନେ କଲେକ୍ଟିଭ ଗୋଟେ ଜାଗାରେ ରଖିଛି। ଶ୍ରଦ୍ଧାର କଣ କଣ ଡେଫିନେସନ ଦେଇଛନ୍ତି, ଯାହାର ସ୍ୱୀକୃତି ନାହିଁ ତାର ଶ୍ରଦ୍ଧା ନାହିଁ, ଅଧିକ କହିଲେ ସେ ବୁଝିପାରିବ ନାହିଁ, ତମେ ବୁଝିପାରିଲ ତ, କାହିଁକି ପ୍ରଭୁପାଦ ଅଧିକା କହିନଥିଲେ, ଆଜି ପଢିଲା ବେଳେ ମୋର ମନ ଲଗେଇଲା। ଆଉ ଯୋଉମାନେ ପ୍ରଭୁପାଦକୁ କହୁଛନ୍ତି, ପ୍ରଭୁପାଦ ABCD କହିଛନ୍ତି, ବେଶୀ କିଛି କହିନାହାନ୍ତି, ଅଲଗା ମଠର ଲୋକ କହୁଛନ୍ତି ସେ ପ୍ରେମ ତତ୍ତ୍ୱ କହିନାହାନ୍ତି, କହିଲେ ନାହିଁ ଆଚାର୍ଯ୍ୟ ବସି ଯାଏ, ମୁଁ ଆଜି ସେଟା ପଡ଼ିଲା ବେଳେ ମୁଣ୍ଡା ଆରିକି ସତ କଥା, ଗୋସ୍ୱାମୀମାନେ ଏତେ କଥା, ଏତେ ତତ୍ତ୍ୱ, ଏତେ ରସ, ଏତେ ଜିନିଷ ଆଲୋଚନା କଲେ, ପ୍ରଭୁପାଦ ସିମ୍ପଲ ଥିଙ୍ଗସ କହିଲେ, ମଙ୍ଗଳାରତି ଆସ, ଛାଟ ନିୟମ ପାଳନ କର, ହରିନାମ ଜପ କର, ସତଗୁଣକୁ ଆସ, ବୁଦ୍ଧି ସୃଷ୍ଟନ କର, ପ୍ରସାଦ ପାଅ, ପ୍ରଚାର କର, କାହିଁକି ସେ ଜାଣିଲେ ଏମାନଙ୍କ ସ୍ୱୀକୃତି ନାହିଁ, ଆମକୁ ବେଶୀ କଥା କହିଲେ ଲାଭ କିଛି ନାହିଁ, ସେ ପୁରା ସ୍ପଷ୍ଟ ଲେଖି ଦେଇଛନ୍ତି। ଆଉ ଏଇ ସେବା ପ୍ରକାଶ କରିକି ସ୍ୱୀକୃତି ଗୁଡାକ ଦେଲେ, ଯାହାର ତ ଏଇ ଜନ୍ମରେ କିଛି କଲେ ସେ ବୁଝିବେ, ନା ତାଙ୍କୁ ଭଲ ଲାଗିବ, ନା ମୁଣ୍ଡ ସବୁ ବିନ୍ଧିବ, ସେଟା ଗପ ସଂସାର କଥା ନୀତି ଏଗୁଡା ତାଙ୍କୁ ଭଲ ଲାଗିବ, ଲୀଳା ଠାକୁର ଏଇଟା କଲେ ସେଟା କଲେ ଏମିତି କହିଲେ ତାଙ୍କୁ ସବୁ ଭଲ ଲାଗିବ, ସେ ତତ୍ତ୍ୱ କଥା କିଛି ବୁଝିପାରିବେନି। ଯାହାର ସ୍ୱୀକୃତି ନାହିଁ ସେ ଲେଖିଲେ, ଯାହାର ସ୍ୱୀକୃତି ନାହିଁ ତାର ଶ୍ରଦ୍ଧା ନାହିଁ, କୋଉଠି ତାର ଯେତିକି ଶ୍ରଦ୍ଧା ଅଛି କୋମଳ ଶ୍ରଦ୍ଧା ଅଛି, ସେ କଣ ପୂର୍ଣ୍ଣ ଶ୍ରଦ୍ଧା ଅଛି ନାହିଁ, ଅଧିକ କହିଲେ ସେ ବୁଝିପାରିବ ନା, ବରଂ ସେ କଣ ଡିଷ୍ଟର୍ବ ହୋଇଯିବ, ସେ ବିଚଳିତ ହେଇଯିବ ଆଉ, ଏଟା କେମିତି ହବନି, କେମିତି ହବ, ଏମିତି ପୂର୍ଣ୍ଣ ସ୍ୱର୍ଣ୍ଣାଙ୍କ ଦେହ ହେଲେ କେମିତି ଚାଲିବ, କେମିତି ମୋ ପିଲା ଚାଲିବେ, ମୋର କେମିତି ଘର ଚାଲିବ, ମୁଁ ପୁରା ହାତ ଟେକି ଦେବି କି ବିଶ୍ୱ ସାଧୁ ବିଷୟ ଚିନ୍ତା କରିବ, ସେଥିପାଇଁ ତମକୁ ଅଧିକ କଥା କୁହାଗଲା। ଆଚ୍ଛା ମାନେ ଯେତିକି ଦରକାର ସେ ହିସାବରେ ଜୀବ ହିସାବରେ ସେ କହିଛନ୍ତି। କିଭଳି ସ୍ୱୀକୃତିବାନ ଜୀବ ଅଛନ୍ତି ସେଟା ଭଗବାନଙ୍କୁ ଜଣା, ପରମାତ୍ମା ସେହି ହିସାବରେ ଆଚାର୍ଯ୍ୟଙ୍କୁ ମାନିଫେଷ୍ଟ କରେଇବେ। ଏଟା ଏମାନେ ଭୁରୁ ସ୍ୱୀକୃତିବାନ ନାହାନ୍ତି, ଏମାନଙ୍କ ପାଇଁ ଏ ପ୍ରିନ୍ସିପଲଟା ଦରକାର, ନହେଲେ ଡିଷ୍ଟର୍ବ ହେଇଯିବେ ଆଉ। ସେଥିପାଇଁ ପ୍ରଭୁପାଦ ଦେଖୁ ନା ପୁରା ସିମ୍ପଲ ଫର୍ମୁଲା ଦେଇଦେଲେ, ଆଉ ସେଇଟାକୁ ସମସ୍ତେ ପସନ୍ଦ କରୁଛନ୍ତି। ସେଇଟା ଦରକାର, ପସନ୍ଦ ନାହିଁ, ତା ଉପର ଲେବୁ ତୁମେ ଯାଇ ବି ପାରିବ ନା, ସେ ମାନିଫେଷ୍ଟେସନ ପରମାତ୍ମାଙ୍କର, ତୁମେ ସେ ରାସ୍ତାରେ ଯାଅ। ତାହେଲେ ଶ୍ରଦ୍ଧାରେ ଯଦି ଯାହାର ନାହିଁ ତାହେଲେ ସେ କରିବ କଣ, ସେ ତ ବୁଝିପାରିବନି। ତମେ କେତେ ଷ୍ଟେପ, ତାହେଲେ ଜଣେ ନିରାଶ ହେଇଯିବ, ତାହେଲେ ମୋର ତ ଶ୍ରଦ୍ଧା ନାହିଁ ଆଉ ମୁଁ କଣ କରିବି, ବୁଝିପାରିବନି ତତ୍ତ୍ୱବସ୍ତୁ। ସେ ଉପାୟ ଦେଲେ ନା ଶ୍ରଦ୍ଧାର କ୍ରମ କଣ, ଏବେ ଆଚାର୍ଯ୍ୟ ସେ ଭକ୍ତିମାନ ଧାରା ବୁଝେଇଲେ, ସାଧୁସଙ୍ଗ କ୍ରମରେ ଶ୍ରଦ୍ଧାର କ୍ରମଶଃ ବୃଦ୍ଧି ପ୍ରାପ୍ତ ହୁଏ। ଆଉ କାହିଁକି ବାରମ୍ବାର ଏଇ ଯୋଉ ପ୍ରଭୁପାଦ ସବୁ ଏଇ ଯୋଉ ସଣ୍ଡେ ଫିଷ୍ଟ କଲେ, ଦେଖୁ ନା ସଣ୍ଡେ ଫିଷ୍ଟ କରିବା, ବାରମ୍ବାର ଭାଗବତମ କ୍ଲାସ ଆଉ ଗୀତା କ୍ଲାସ, କୀର୍ତ୍ତନ ଫେଷ୍ଟିଭାଲ, ଏସବୁ କାହିଁ କରା, ଆସିବେ ନା ଆଉ ନହେଲେ ଘରେ ସେ ଆଉ ଘରେ ରହିଯିବେ ଆଉ ସେ ମୋଟା ଆସିବେନି ଆଉ। ଖାଇବା ପିଇବା ଭଲ ମଠକୁ ମଠକୁ ଗଲେ କଣ ହବ, ଇସ୍କନ ପନିର ଫନିର ତାଙ୍କ ଇସ୍କନ ମାନେ ସେଠି ପନିର ପାୟସ ପକଡ଼ା ଖାଇବା ଭଲ ଅଛି, ଚାଲିଯିବା। ଆରେ ସେ ଆସିବ ଖାଇବା, ତାର ଯୋଉ ଲାଳସାର ଆସିଲେ ପ୍ରସାଦ ପାଇବା, ଟିକେ ପ୍ରସାଦ ପାଇବା ପରେ ତ ଖରାପ ଲାଗିବ ନା, ଖାଲି ଖାଇବାକୁ ଆସିବ କି, ଦଶ ମିନିଟ ଆଗରୁ ଆସିବ, ଦଶ ମିନିଟ ଆଗରୁ ଆସିଲେ କଣ ହବ, ଏ ଦଶ ମିନିଟ ତ ଗୋଟେ କଥା ତା କାନରେ ପଶିବ, ଯଦି ତାର ରୁଚି ବି ନଥିବ ସେ ଦଶ ମିନିଟ ଗୋଟେ କାନରେ କଥା ପଇଲା, ତାର କିଛି ସ୍ୱୀକୃତି ହବ ନହେଲେ କୀର୍ତ୍ତନ ଟିକେ ଗଲା, ତାର ମନେ ଥିବ କେମିତି କେମିତି ଖାଇଦେଇକି ପଳେଇବି, ସେ ଖାଲି କେମିତି ଚୁପ୍ ଚୁପ୍ ହଉଥିବ, କେମିତି କ୍ଲାସଟା ଆଜି କାଇଁ ଡେରି ହେଲାନି, କେମିତି କଣ କେମିତି ଖାଇଦେଇକି ମୁଁ ପ୍ରସାଦ ପଳେଇବି, କିନ୍ତୁ ତାର ଭିତରେ କୀର୍ତ୍ତନ ହେଲା, ଠାକୁରଙ୍କୁ ସମସ୍ତେ ପ୍ରଣାମ କଲେ, ସେ କଣ କରିବ, ଜବସ୍ତି ପ୍ରଣାମ କରିବ, ଠାକୁର ତ ସମସ୍ତେ ମୁଣ୍ଡିଆ ମାରିବ, ତା ଇଚ୍ଛା ନଥିଲେ ମୁଣ୍ଡିଆ ମାରିବ, ଏ ପ୍ରସାଦ ପଣ୍ଡେ ପାଇବା ନେଇକି ଆସିଛି ନା ସିଏ। ଆଚ୍ଛା ଯେ କେତେ ଚିନ୍ତା କରୁଛନ୍ତି ସାଧୁ ସଂଘଟା, ସେ ପ୍ରଭୁପାଦ ବାରମ୍ବାର କାହିଁକି ଗୋଟେ ଫୋର୍ସ କରୁଛ, ନାଇଁ ତୁମେ ଏଗୁଡ଼ା ସବୁ କଣ୍ଟିନ୍ୟୁ କର, କାହିଁକି କଣ୍ଟିନ୍ୟୁ ନ କଲେ ସାଧୁ ସଂଘଟା ଯିବ ନା, ତୁମେ ବି ଇନ୍ସପିରେସନ ପାଇବନି, ତୁମେ ବି ଆଗେ ବଢିବା ପାଇଁ ଇଚ୍ଛା ହବନି, ତୁମେ ବି ଛାଡ଼ିଦେବ ଆଉ ଲୋକ ବି ଭକ୍ତି ଆଉ କରିବେ। ସେଥିପାଇଁ ସେ ଲେଖିଲେ ପୂର୍ବର ପୂର୍ବ ପଏଣ୍ଟ କଣ ରହିଲା, ଯାହାର ସ୍ୱୀକୃତି ନାହିଁ ଏଇସବୁ ଭକ୍ତିର ଠାକୁରଙ୍କର, ପୁରା ସବୁ ଶାସ୍ତ୍ରର ତାଙ୍କର ଶ୍ରଦ୍ଧା ଉପରେ କଣ ମତ ରହିଛି, ଏ ସଂକ୍ଷେପରେ ମୁଁ କହୁଛି, ଶ୍ରଦ୍ଧା ଉପରେ କଣ ତାଙ୍କର ମତ, କେମିତି ଗୋଟେ ଯିବ ଶ୍ରଦ୍ଧା ସ୍ତରକୁ ଯିବ, ସେସବୁ ମତ ଦେଇଛନ୍ତି। ଏଟା ଜିଷ୍ଟ ପଏଣ୍ଟ ଗୁଡା, ଯାହାର ସ୍ୱୀକୃତି ନାହିଁ ତାହାର ଶ୍ରଦ୍ଧା ନାହିଁ, ସେ ଅଧିକ କଥା ବୁଝିପାରେ ନା, ତା ସ୍ୱୀକୃତିରେ ପାଇବ କେମିତି ଯିବ। ହେ ଲେଖିଲେ ସାଧୁସଙ୍ଗ କ୍ରମରେ ଶ୍ରଦ୍ଧା କ୍ରମଶଃ ବୃତ୍ତି ପ୍ରାପ୍ତ ହୁଏ, ସ୍ୱୀକୃତିଟା ବଢିବ, ସୁଧି ବୋଲେ ତାର ସ୍ୱୀକୃତି ଶ୍ରଦ୍ଧାଟା ଆସିବ। କେମିତି ସାଧୁସଙ୍ଗରେ ସ୍ୱୀକୃତିଟା ବଢିବ, ସେ ଜଣେ ମହାରାଜ ଅଛନ୍ତି, ସେ କଣ ମହାରାଜ ଜାଣିଛି ନା, ସେ ଜଣେ ଜଣେ ଶୁଦ୍ଧ ଭକ୍ତ ଅଛନ୍ତି, ସେ ପ୍ରଭୁପାଦ ଜାଣିଛି, ସେ ଲୋକ ଆସୁଛି ଜାଣିନି, ସେ ସମସ୍ତେ ପ୍ରଭୁପାଦଙ୍କୁ ପ୍ରଣାମ କରିବେ, ସେ କଣ କରିବ, ପ୍ରଣାମ କଲା ସାଧୁଙ୍କୁ ପ୍ରଣାମ କଲା, କଣ କରିବେ ସମସ୍ତେ, କେତେ ଲୋକ ଦେଖିନା ଆସିନାହାନ୍ତି, ସମସ୍ତେ ପ୍ରଭୁପାଦଙ୍କୁ ଫୁଲ ଦିଅନ୍ତି, ନଡ଼କା ଭାଇ ଆସ ଆସ ମନ୍ଦିର ମାନେ ଆସ ଫୁଲ ଦିଅ, ସେ ଅନଉଥିବ କଣ ଫୁଲ ବାବାଙ୍କୁ ଫୁଲ ଦଉଛନ୍ତି, ସେ କି ଜାଣିନଥିବ, କିନ୍ତୁ ଫୁଲ ଦେଲା, ସମସ୍ତେ ପ୍ରଣାମ କଲେ, ସେ ପ୍ରଣାମ କଲା, ତାର କଣ ପାଇଲା, ସ୍ୱୀକୃତି ପାଇଲା। ସେଥିପାଇଁ ସେ ଲେଖିଲେ ସାଧୁସଙ୍ଗ କ୍ରମରେ ଶ୍ରଦ୍ଧା କ୍ରମଶଃ ବୃଦ୍ଧି ପ୍ରାପ୍ତ ହୁଏ। ଏସବୁ ପଏଣ୍ଟ ଗୁଡା ଏଇଟା ତୁମେ ଯଦି ବିଶ୍ୱାସ ନ କରିବ, ଏଇଟା ଯଦି ନ ଜାଣିବ, ତୁମର କଣ ହବ ଧୀରେ ଧୀରେ, ହଁ ମୋର ଏକଟା ରହି ମୋର ଭଜନ କରିବି, ମୋ ମଠକୁ ଗଲେ ମୋର ଏମିତି ଅସୁବିଧା ହଉଛି, ହଁ ଠିକ ଅଛି, କଣ ଭଜନ କରିବ କର, ତୁମର ସ୍ୱର୍ଣ୍ଣାଗତ ସ୍ଥିତିକି ଯାଇଛ କି, ସାଧୁସଙ୍ଗ ନକଲେ ତୁମେ ତୁମର ସ୍ୱୀକୃତିରେ ନାହିଁ, ଆଉ ତୁମେ କିଛି ଦିନ ଗୋଟେ ସେଣ୍ଟିମେଣ୍ଟରେ ବା ଗୋଟେ କଣ କୁହାଯିବ ବିରକ୍ତି ପ୍ରକାଶ, ବିରକ୍ତି ହେଇଯାଇଛ, ବିରକ୍ତି ହେଇକି ଆଡଜଷ୍ଟମେଣ୍ଟ କରିପାରୁନ, ବା ତୁମର ଗୋଟେ ଯାହାକୁ ନେଚର ସହିତ ନେଚର ମିଳୁନି, ତୁମେ ଗୋଟେ ବିରକ୍ତି ହେଇକି କିଛି ଦିନ ଏଇଟା କରିବ, ତାପରେ ଛାଡ଼ିଦେବ ପାରିବନି, ଏଇଟା ସ୍ୱୀକୃତିର କଥା, ଆଉ ତୁମର ଭକ୍ତି ନୁହେଁ, ସ୍ୱୀକୃତିରେ ପ୍ରଚୁର ଥିଲେ ତୁମେ ଭକ୍ତିରେ ମନ ଲାଗିବ, ସାଧୁସଙ୍ଗ କରିବାକୁ ଇଚ୍ଛା ହବ, ନାହିଁ ଏଇଟା ତୁମେ କଣ କରିବ। ସେଥିପାଇଁ ସେ ଏଠି ଲେଖିଲେ ସାଧୁସଙ୍ଗ କ୍ରମରେ ଶ୍ରଦ୍ଧା କ୍ରମଶଃ ବୃଦ୍ଧି ପ୍ରାପ୍ତ ହୁଏ, ଶ୍ରଦ୍ଧାରେ ବଢିବ ଧୀରେ ଧୀରେ, ଏଣୁ କହିବ ମୋର ମନରେ ଶ୍ରଦ୍ଧା ଆସିଲେ ମୁଁ ଜାଣିବି କେମିତି, ସେ ସବୁ ସେମିତି ତୁମେ ଲେଖିଛନ୍ତି, ଏଇଟା ଗୋଟେ ବିଜ୍ଞାନ ଭକ୍ତି ଉନ୍ନତ ଧାରା, ଆଉ ସେ ପୁରା ଷ୍ଟ୍ରିକ୍ଟ ଲେଖିଦେଇଛନ୍ତି ସବୁ, ଜଣେ ଜଣଙ୍କ କହିବ ମୋର ପୂର୍ଣ୍ଣ ଶରଣାଗତି ହେଇଗଲା, ମୁଁ କେମିତି ଜାଣିବି ମୋର ଶରଣାଗତି ହେଲା ବୋଲି, କେମିତି ଜାଣିବ ମୋର ଶ୍ରଦ୍ଧା ଅଛି, ବିଶ୍ୱାସ ଅଛି, ଶରଣାଗତି କେମିତି ଜାଣିବ, ଲେଖିଲେ ନା ଶ୍ରଦ୍ଧା ବଢିଲେ ମନରେ ବ୍ୟାକୁଳତା ବଢେ, ଯେ ଶରଣାଗତ ହେଇଯିବ, ଯେ ଶ୍ରଦ୍ଧା ଯାହାର ବଢିବ ତା ମନରେ ବ୍ୟାକୁଳତା, କଣ ବ୍ୟାକୁଳତା ବଢିବ, ଏଠି କହୁଛନ୍ତି କିପରି ଭଗବାନଙ୍କ ଚରଣ କମଳ ପାଇବି, ଏଇ ବ୍ୟାକୁଳତା ତାଙ୍କର ବଢେ। ଆମର କଣ ସେମିତି ମୁଣ୍ଡ ପିଟିକି କାନ୍ଦୁଛି, ମୁଁ ପ୍ରଭୁ କେମିତି ଆପଣଙ୍କୁ ପାଇବି, ମୁଁ କେମିତି ମୋ ସ୍ଥିତିଟାକୁ ବଞ୍ଚିବି କେମିତି ମୁଁ ନା କଣ, ମୁଁ ବ୍ରହ୍ମଚାରୀ ହେଇଛି କିନ୍ତୁ ବ୍ରହ୍ମଚାରୀ ଜୀବନଟାକୁ କଟେଇବି, କିନ୍ତୁ ବ୍ରହ୍ମଚାରୀ ଜୀବନ କଣ, ଗ୍ରସ୍ତ ଜୀବନ କଣ, ବାନପ୍ରସ୍ତ କଣ, ତୁ ଯୋଉ ଯୋଉ ସ୍ଥିତିରେ ବି ରୁହ, ଖାଲି ତ ବିବାହ ନହେଲେ ଯେ ଗୋଟେ ଆମର ସବୁ ସମସ୍ୟାର ସମାଧାନ ହେଇଗଲା ତାଟା ନୁହେଁ, କିମ୍ବା ବିବାହ ହେଇଗଲେ ଯେ ସବୁ ସମସ୍ୟାର ସମାଧାନ ହେଇଗଲା ତା ସେଟା ନୁହେଁ ତ, ସମସ୍ୟା ସୃଷ୍ଟି ହଉଛି ଯିବାର ଭଜନ ସେ କରୁନି, ଆମର ଫୋକସଟା କୋଉଠି ରହୁଛି, ମୁଁ କେମିତି ମୋ ସ୍ଥିତିଟାକୁ ମୁଁ ଦୃଢ କରେ, ବ୍ୟାକୁଳତା ରହୁଛି ପ୍ରଭୁ ମୁଁ କେମିତି ଆପଣଙ୍କୁ ପାଇବି, ଏ ଜନ୍ମଟା ମୋର ବେକାର ହେଇଗଲା, ମୋର ଜୀବନଟା କେତେ ମୁଁ ଦୁଃଖ ପାଇଛି, ସେ ଲେଖିଲେଣି କେତେ ସୁନ୍ଦର ତାଙ୍କର ତାଙ୍କରି ପଦବୀ ସବୁ, ବହୁ ଦୁଃଖ ପାଇଅଛି ସ୍ୱତନ୍ତ୍ର ଜୀବନେ, ଏଇଟା ଭକ୍ତିନା ଠାକୁରଙ୍କର, ବହୁ ଦୁଃଖ ପ୍ରଭୁ ପାଇଛି, ବହୁ ଦୁଃଖ ପାଇଅଛି ସ୍ୱତନ୍ତ୍ର ଜୀବନେ, ସେସବୁ ଗଲା ଉପଦ ବରଣେ, ମୁଁ ଶେଷ ଭୁଲିଗଲି ଆପଣଙ୍କ ପଦକୁ ବରଣ କରିକି, ସେ ସବୁବେଳେ ବରଣ ପଦଟାକୁ ଛାଡ଼ିନାହାନ୍ତି, ଭକ୍ତିନ ଠାକୁରଙ୍କର ସବୁବେଳେ ସବୁବେଳେ ବରଣ ପଦଟିକୁ ସେ ଧରିଛନ୍ତି, ତାଙ୍କୁ ଭାରି ପ୍ରିୟ, ମୁଁ ଆପଣଙ୍କୁ ବରଣ କରିଦେଇଛି, ସ୍ତ୍ରୀ ସ୍ୱାମୀଙ୍କୁ ବରଣ କରିଦିଏ, ବରଣମାଳା ଦିଅନ୍ତି ବରଣମାଳା ବରଣ କରେ, ଜନ୍ମ ଜନ୍ମ ପାଇଁ ମୋର ପତି ଆପଣ ମୋର ଦାୟିତ୍ୱ ନେବେ, ମୋର ଆଉ ଚିନ୍ତା ନାହିଁ, ବରଣ ଶବ୍ଦକୁ ସେ ଭାରି ଭଲ ପାଆନ୍ତି, ସବୁ ଜାଗାରେ ତୁମାର ପାଲକ ବୋଲିଆ ତୁମାରେ ବରଣ କରେ, ସବୁବେଳେ ବରଣ ବରଣ ଶବ୍ଦକୁ ଭଲ ପାଆନ୍ତି, ତାଙ୍କର ତ ହୃଦୟର ସ୍ୱରୂପ ଶକ୍ତିର ଇଏ ସବୁ ବୃତ୍ତି ସେ ଜାଣିଛନ୍ତି ନା, ରାଧାରାଣୀ ଯେମିତି ବରଣ କରିଥିଲେ କୃଷ୍ଣ ଶ୍ରୀଷ୍ୟ ବାପାଧରତା, ସେ ଭାବୁ ସେ କଥା ସେ ଏଠି କହିଲେ, ବ୍ୟାକୁଳତା ମନରେ କେମିତି ବ୍ୟାକୁଳତା ଆସିବ, ତାହେଲେ ଷ୍ଟେପ୍ କଣ ରହିଲା ଦେଖ କେମିତି, ଶ୍ରଦ୍ଧାର ଅର୍ଥ ରହିଲା ଶରଣାଗତି, କିଏ ଭଗବାନଙ୍କୁ ଖୁସି କରିପାରିବ ଯାହାର ଅନନ୍ୟ ଭକ୍ତିରେ ଅନନ୍ୟ ଶ୍ରଦ୍ଧା ରହିଛି, ଆଉ ଯାହାର ଶ୍ରଦ୍ଧା ନାହିଁ ବା ସ୍ୱୀକୃତି ନାହିଁ ତାକୁ ଅଧିକା କଥା କହିଲେ ସେ ବୁଝିପାରିବ ନାହିଁ, ତାର ସ୍ୱୀକୃତି ଗୋଟେ ଯିବ କେମିତି ପାଇବ, ତାହେଲେ ସାଧୁ ସଙ୍ଗ ତାକୁ କରିବାକୁ ପଡିବ, କେମିତି ସେ ପଏଣ୍ଟ ଦେଇଦେଉଛନ୍ତି ଗୋଟେ ଶ୍ରଦ୍ଧା ପାଇବା ପାଇଁ, କୌଣସି ମିସ୍କନସେପ୍ସନ ନାହିଁ, ଗୋଟେ ଏଠାରେ ତତ୍ତ୍ୱରେ କୌଣସି ଭ୍ରମ ନାହିଁ, ଗୋଟେ ଲୋକ ଗୋଟେ ଓଡ଼ିଆରେ ଗୋଟେ ଅଛନ୍ତି ଭୂଆଁ ବୁଲା ଆଜ୍ଞା, କହୁଥିଲି ତାକୁ ମତେ ଭୂଆଁ ବୁଲାଉଛୁ, ଭୂଆଁ ବୁଲା ମାନେ କଣ, ତ ଗୋଟେ ମିଛ କଥା କହି ଖାଲି ତାକୁ ହଇରାଣ କରିବା, ଯିଏ ଯିଏ ସିଦ୍ଧାନ୍ତ ଜାଣିଛି ସେ କଣ ଭାବିବ, ମତେ ମିଛ କଥା କହି ମୁଁ ଘର ଛାଡିକି ପଳେଇ ଆଇଲି, କିଛି ହଇରାଣ ହେଇଛି ମଟର ବାବାଜି କି ଧଞ୍ଜା କହୁଛନ୍ କେତେ ପିଲା ଏମିତି ଭାବୁଛନ୍ତି ନା, ଆଉ ମତେ କହିଲେ ବ୍ରହ୍ମଚାରୀ ଲାଇଫ ଭଲ, ମୁଁ ବି ସେ ଦେଖିଲି ଖାଇବା ପିଇବା ଡିଆ ମରିଛି, ଘର ଛାଡିଦେଇ ପଳେଇ ଆଇଲି, କି ହଇରାଣ ହଉଛି ମୁଁ ଭୂଆ ବୁଲେ ଭୂଆ, ସଂସାର ଯିଏ ଅଛି ସେ କହୁଛି ମୁଁ ଭୂଆ ବୁଲାଉଛନ୍ତି ମତେ, କିଏ ଭଲ ଅଛି, ତତ୍ତ୍ୱ ଯେତେବେଳେ ତୁମେ ନ ଜାଣିପାରିବ, ଆଉ ତୁମର ତ ପୂର୍ଣ୍ଣତା ନାହିଁ, ଆଉ ସବୁଥିରେ ତୁମର ଅଭାବଟା ରହିବ, ଆଉ ତତ୍ତ୍ୱ ଜ୍ଞାନରେ ଆଉ ଭଗବାନ କାହିଁ କହିଲେ ଜନ୍ମ କର୍ମ ଚମି ଦିବ୍ୟମ ଏବଂ ଜମି ତତ୍ତ୍ୱ, ତ କଣ ତତ୍ତ୍ୱ କଣ ବହି ପଢିଦେବା, ତତ୍ତ୍ୱ ବହି ପଢିଦେଇ ତୁମେ ଟିକା ଟିପଣ ଜାଣିଦେଲ, ସେଟା ତତ୍ତ୍ୱ ଜାଣିଦେଲ ନା କଣ, ତତ୍ତ୍ୱ ବସ୍ତୁ ହୃଦୟରେ କୃପାରେ ଉଦ୍ଭାସିତ ହବ, ପଢିକି ଜାଣିବାଟା ତତ୍ତ୍ୱ ବୋଲି କାଇଁ ଭାବୁଛ, ମଦନୁଗ୍ରହ ଭଗବାନ କହୁଛନ୍ତି ବ୍ରହ୍ମାଙ୍କୁ କହିଲେନି, ବ୍ରହ୍ମା ମୁଁ ବର୍ତ୍ତମାନ ଅନୁଗ୍ରହ କଲି ଜାଣ ଚତୁର୍ଶୀ ଭାଗବତରେ କହିଲେ, ତତ୍ତ୍ୱ ବସ୍ତୁରେ ଉଦ୍ଭାସିତ ହବ, ଆଉ ସେ କଣ ଲେଖିଲେ ସେ କଥା, ଯାହାର ଶ୍ରଦ୍ଧା ଆସିବ ତାର ଚିହ୍ନ କଣ, ଆମେ କଣ କହୁଛୁ ମୋର ଭଗବାନ ଉପରେ ବିଶ୍ୱାସ ଅଛି, ଭଗବାନ ଉପରେ ବିଶ୍ୱାସ ଅଛି ଭଗବାନ ଶରଣ ଯାଇଛି, ଆମେ କଣ ଭଗବାନ ପାଇବା କାମଛେ ଦିନ ରାତି ବ୍ୟାକୁଳତା ଆସୁଛି ମନ ଭିତରେ, ପ୍ରଭୁ କେମିତି ମୁଁ ଆପଣଙ୍କୁ ପାଇବି, କେମିତି ଆପଣଙ୍କୁ ଖୁସି କରିବି, ସୁଖୀ କରିବି, ପ୍ରୀତି ଆପଣଙ୍କୁ କରିବି, ଆମେ କାନ୍ଦୁଛେ କେବେ, କେବେ ଦୁଃଖ କରୁଛେ ଭଗବାନଙ୍କ ପାଇଁ, ନିଜର ଖାଇବା ଅସୁବିଧା ହେଇଗଲା, ନିଜର କିଛି ଅସୁବିଧା ହେଇଗଲା, ଆମେ ଦୁଃଖ ମାନସିକ ଦୁଃଖ, ଆମକୁ ଅସମ୍ମାନ ହେଇଗଲା, ଆମକୁ କଣ ହେଇଗଲା, ଆମେ କେବେ ଭଗବାନ ପାଇଁ ଦୁଃଖ କରୁନା, ଆଜି ବହୁତ ଗରମ ହଉଛି, ଆଜି ଭଗବାନ କେମିତି ରହିବେ, କେମିତି କଣ ହବ, ଆଜି ଭଲ ରୋଷେଇ ହେଇପାରିଲାନି, ଆଜି ଭଲ ଫୁଲ ମାଳ ଲାଗିପାରିଲାନି, ଆଜି ଭଲ ହେଇପାରିଲାନି, ଆଜି କୀର୍ତ୍ତନ ହେଇପାରିଲାନି, କିଏ କଣ ଦୁଃଖ କରୁଛି, କେବେ ଆସୁ କେବେ ଆସିବେ, ଏଇସବୁ ପଦ୍ଧତି ସବୁ କାହିଁକି ଦେଇଥିଲେ, ସେସବୁ ଭୋଗ ଲାଗିଲା ପରେ ସବୁବେଳେ ଆଗରୁ କେତେ ସୁନ୍ଦର ଲାଗେ, ଏସବୁ ସବୁ ଥିଲା, ଭୋଗ ଲାଗିବ ଆମର ଭୋଗ ଲାଗୁଛି କଣ କରୁଛି, ଯେ ଭୋଗ ଲାଗିଲା ସେ ତାର ପୂଜା ତାର ଭୋଗ ଲାଗିଲା, ଆଉ କିଏ ନଥିବ ମନ୍ଦିର, ପୁରୁଣା କାଳ ସେମିତି ନଥିଲା, ଆମ ବେଳେ ବି ସେମିତି ନଥିଲା, ଭୋଗ ଲାଗିଲା ବେଳେ ସେଠି ବସିଥିବେ ଦି ଜଣ ତିନି ଜଣ ଭୋଗ ଆରତି ଗାଇବେ, ଭଗବାନ ଲଗା ହଉଛି ଦିଟା ତିନିଟା ଆଇଟମ, କିନ୍ତୁ ଏତିକି କୁହା ହବ ତାଙ୍କୁ ପ୍ରଭୁ ଆପଣ ଏହା ଏହା ଭୋଜନ କରନ୍ତୁ ଭାବରେ ଏଟା ଏତିକି ଗାଁ କତଲା ବୁଝେଇକି, ବୁଢା ବୁଢା ସାଧୁମାନେ ମୁଁ ସବୁ ଦେଖିଛି, ବୁଢା ବୁଢା ସାଧୁ କର୍ତ୍ତଳା ବୁଝେ, ଏଠି ମୃଦଙ୍ଗ କେହି ନଥିବେ ଯଦି କତଲା ବୁଝି ସବୁ ଗାଉଥିବେ, ଅଜବ କତ ବସଚଳ ଶ୍ରୀ ଗୌର ଭାବର କଥା ଏସବୁ ସବୁ, ତେଣୁ ଯାହାର ଶ୍ରଦ୍ଧା ଆସିବ ତାର ଚିହ୍ନ କଣ, ତାର ଅନ୍ତର ଭିତରେ ବ୍ୟାକୁଳତା ଆସିବ, କଣ ବ୍ୟାକୁଳତା ଆସିବ, କିଭଳି ଭଗବାନଙ୍କ ଚରଣ କମଳ ପ୍ରାପ୍ତ ହେବି, କେମିତି ଭଗବାନଙ୍କୁ ସୁଖୀ କରିବି, ଜଣେ ଯଦି ଏଇ ଜନ୍ମରେ ସୁଖୀ ରହିଛି ତାର ତାକୁ ଯଦି ଭଲ ଲାଗୁଛି ତାହେଲେ ସେ ଭଗବାନ ପାଇବା ପାଇଁ ଚାହିଁବ କି? ବୁଝିଲୁ? ତମର ଯଦି ଭଲ ସବୁ ଖାଇବା ପିଇବା ଘରେ ଭଲ ମିଳିଲା, ଆଉ ଗାଡି ଅଛି, ଘର ଭଲ ରହିଲା, ଆଉ ଭଲ ଏସି ରୁମ୍ ଲଗେଇଦେଲ, ଆଉ ପିଲା ଛୁଆ ପଚାରିଲେ ତୁମର କଣ ଅଭାବ, କଣ ଅଭାବ ସିନା ହେଲେ ତ ଭଗବାନ ଚାହିଁବ? ଜଣେ ଯଦି ତାର ଏଇ ଜନ୍ମରେ ସୁଖୀ, ଏଇଠି ତାର ସମ୍ମାନ ପାଉଛି, ଏଇଠି ସିଏ ଖୁସିରେ ରହିବା ପାଇଁ ଚାହୁଁଛି, ତାହେଲେ ତା ମନରେ କୋଉଠି ବ୍ୟାକୁଳତା ଆସିବ? ତାମାନେ ତାର ଶରଣାଗତି ନାହିଁ। ଏଠି ସେ ଲେଖୁଛନ୍ତି, ମନରେ ବ୍ୟାକୁଳତା ବଢେ, କିପରି ଭଗବାନଙ୍କ ଚରଣ କମଳ ପାଇବି, ଏଥିପାଇଁ ସେ ବ୍ୟାକୁଳ ହେଇଯାଏ। ଏଟା ଶ୍ରଦ୍ଧା ବଢିଲେ ଯାହାର ଯେତିକି ବ୍ୟାକୁଳତା ଆସୁଛି ଭଗବାନ ପ୍ରତି ତାର ସେତିକି ଶ୍ରଦ୍ଧାରେ ବଢି ଯାଇଥିଲେ। ପୂର୍ଣ୍ଣ ଶ୍ରଦ୍ଧା, ପୂର୍ଣ୍ଣ ଶରଣାଙ୍କ ଜଣ ହେଇଛି, ସେ ବ୍ୟାକୁଳ ହବ, ମୁଁ କେମିତି ଜଗତ ପ୍ରଭୁ ଆପଣଙ୍କ ଚରଣ କମଳ ପାଇବି। ଆଚ୍ଛା, ସେ ଜୀବ କେମିତି ଜାଣିପାରିବ ଶ୍ରଦ୍ଧା ତାର ହେଲା ବୋଲି? ଦ୍ୱିତୀୟ ଲକ୍ଷଣ କହୁଛନ୍ତି, ସେ ଜୀବ ଦେଖିପାରେ ସେ ଅନର୍ଥ ଅନର୍ଥର ଏକାନ୍ତ ବସିଭୂତ। ଆମେ ବର୍ତ୍ତମାନ କଣ ଦେଖୁଛେ, ଅନ୍ୟ ଲୋକର ଅନର୍ଥ ଅଛି ଆଉ ମୋର ଅନର୍ଥ ନାହିଁ। ଯେତେବେଳେ ଶ୍ରଦ୍ଧା ଜଣଙ୍କର ବଢିବ, ଶରଣାଗତି ବଢିବ, ସେ କେବଳ ଦେଖିପାରିବ ବ୍ୟାକୁଳ। ନେକ୍ସଟ ଷ୍ଟେପ୍, ତାକୁ ପଏଣ୍ଟ ବାଇ ପଏଣ୍ଟ ବୁଝିବି ଦିଆଯିବ ଯେ ଆଚାର୍ଯ୍ୟ ନା, ସିଏ ଯାହାର ଶ୍ରଦ୍ଧା ନାହିଁ ତାକୁ କଣ କରିବାକୁ ପଡିବ? ସାଧୁସଙ୍ଗ କରିବାକୁ ପଡିବ। ଆଚ୍ଛା, ସାଧୁସଙ୍ଗ କଲା ପରେ ସାଧୁସଙ୍ଗର ତାରତମ୍ୟ ହିସାବରେ ବା ସାଧୁସଙ୍ଗ ହିସାବରେ ତୁମକୁ ଶ୍ରଦ୍ଧା ତୁମର ବଢିବ। ତାପରେ ଯାହାର ଶ୍ରଦ୍ଧା ଆସିଛି ତାର ଲକ୍ଷଣ କଣ? ତା ମନରେ ବ୍ୟାକୁଳତା ଆସିବ। ଜଣେ ପ୍ରଶ୍ନ କରେ କି କେମିତି ମନରେ ବ୍ୟାକୁଳତା ଆସିବ? ଆମର ବି ବେଳେବେଳେ ବ୍ୟାକୁଳତା ଆସୁନି କି? ଯେତେବେଳେ କଷ୍ଟ ପାଉଛ କଣ ଭାବିଲେ, ସଂସାର ଦେଲେ କଷ୍ଟ ହେଲା, କଣ ଲାଗୁ, କଣ ଡାକୁଛ ଠାକୁର, ପ୍ରଭୁ ଉଦ୍ଧାର କର, ଏଠୁ ନେଇଯାଅ, କଣ ସଂସାର ଅଛି ପ୍ରଭୁ, ପୁଣି ସମସ୍ୟା ସମାଧାନ ହେଇଗଲେ, ପୁଣି ମନ ଭୁଲିଗଲା, ଏ ତ ମାୟା କଣ, ଆଉ କଣ 24 ଘଣ୍ଟା କଣ କିଏ ଡାକୁଛି ପ୍ରଭୁ ମତେ ନେଇଯାଅ, ଏ ସଂସାର ଭଲ ନା, ମୁଁ ଏଇଠି ସେବା କରୁଛି ଖଟୁଛି, ମୋର କଣ ଆବଶ୍ୟକ ଅଛି? ମୁଁ ଯଦି ଏଠି ଏତେ ଶ୍ରମ କରିପାରୁଛି ଆପଣ ମେହନତି କହିକି କରିପାରିବିନି? ମୁଁ ଆପଣ ଏଇ ଗୋଟେ ଭୌତିକ ଶରୀରରେ ରହିକି ମୁଁ ଆପଣଙ୍କ ପାଇଁ ଯଦି ଏତିକି ସେବା କରିପାରୁଛି, ଚିନ୍ମୟ ସ୍ୱର ପାଇଲେ ମୁଁ 24 ଘଣ୍ଟା ଆପଣଙ୍କର ସେବା କରିବି, ମୋର କଣ ବିଶ୍ରାମ ଦରକାର, ମୋର କଣ ନିଜ ଚିନ୍ତା କରିବା ଦରକାର? ଏଠି ତ ବହୁତ କିଛି ଚିନ୍ତା କରିବାକୁ ପଡୁଛି, ମୋର ଆବଶ୍ୟକ ନାହିଁ ପ୍ରଭୁ ଏଠି ରହିବା, ମତେ ନେଇଯା। କେମିତି କାନ୍ଦୁଛି ଦିନ ରାତି ମୁଣ୍ଡ ପିଟିକି? ଗୁରୁଦେବ କୁହନ୍ତି ଯେ ଗୋଟେ ତୁମେ କାନ୍ଦିଲେ କୃଷ୍ଣ ପାଇବ, ଆରେ କେମିତି କାନ୍ଦିବ ସେ ତ ଆମେ ବୁଝିପାରୁନଥିଲୁ, କାନ୍ଦିବ କେମିତି, କିଏ ବ୍ୟବସ୍ଥା କରିବ କାନ୍ଦିବ? କଣ ଆଖିରେ ତୁମେ କଞ୍ଚାଲଙ୍କା, ଗୁରୁଦେବ କୁହନ୍ତି ଆଖିରେ କଞ୍ଚାଲଙ୍କା ଲଗେଇ ତୁମେ କାନ୍ଦିପାରିବ ନା କଣ? ଏଇ କଥା, ଜଣଙ୍କ ଶ୍ରଦ୍ଧା ଆସିଲେ ସାଧୁସଙ୍ଗ କରିକି ତା ମନରେ ବ୍ୟାକୁଳତା ଆସି ସେ କାନ୍ଦିବ। କେମିତି ବ୍ୟାକୁଳତା ଆସିବ? ସେ ପଦପଦୁଛି, ସେ ଜୀବ ଦେଖିପାରେ ଯେ ମୋ ଏକାନ୍ତ ଅନର୍ଥର ବସିଭୂତ ହେଇଯାଇଛି, ତାର ଶରଣାଗତି ବିଶ୍ୱାସ ଆସିଲେ ସେ ଦେଖିବ ମୋ ଅନର୍ଥରେ ପଡିଯାଇଛି, ମୋର ଦେହ ଚିନ୍ତା ଆସୁଛି, ମୋର ଭବିଷ୍ୟତ ଚିନ୍ତା ଆସୁଛି, ମୋ ମନରେ ଏଇ ଭାବନା ଆସୁଛି, ମୁଁ ତ ଅନର୍ଥରେ ପଡିଗଲି। କିଏ ଏଟା ଦେଖିପାରିବ? ଯାହାର ଯିଏ ଯାହାର ଶରଣାଗତି ଅଛି ସେ ସମ୍ପୂର୍ଣ୍ଣ ତାର ଅନର୍ଥକୁ ଦେଖିପାରିବ ନା? ଆମେ କଣ ଭାବିବା ମୋର ଅନର୍ଥ କିଛି ନାହିଁ, ମୋ ମନରେ କିଛି କାମନା ବାସନା ଆସୁନି, କିଛି ଆସୁନି, ମୁଁ ଠିକ ଅଛି ବର୍ତ୍ତମାନ, ଯଦି କାମନା ବାସନା ସିନା ଆସୁନି କଣ ଭଗବାନ ପାଇବା ପାଇଁ ବ୍ୟାକୁଳତା ଆସୁଛି କି? ପ୍ରଭୁଙ୍କୁ ପାଇବା ପାଇଁ କାଇଁ ଆମେ ଆସୁଛେ? କାହିଁକି ଆମେ ଭକ୍ତ କାହିଁକି ହେଇଛେ? ଭକ୍ତିର ଅନ୍ତିମ ଜିନିଷଟା କଣ? ପ୍ରେମ। ପ୍ରେମର ଅନ୍ତିମ ଜିନିଷଟା କଣ? କୃଷ୍ଣଙ୍କୁ ପ୍ରାପ୍ତି। ପ୍ରେମେ କୃଷ୍ଣ ବସ ଏତେ ପ୍ରେମେ ତାରେ ଭଜି, ତାଙ୍କ ପାଖକୁ ପଳେଇବା। ପ୍ରଭୁପଦ କାହିଁ କହୁଛନ୍ତି ବ୍ୟାକ୍ ଟୁ ଗୋ ବ୍ୟାକ୍ ଟୁ ଗଡ୍ ହେଡ୍, ପଳାଅ ଭଗବତ ଧାମକୁ ପଳାଅ, ଏଠି ରୁହନି। ଆମେ ତ ସ୍ୱାର୍ଥପର ଭାବରେ କହିପାରିବାନି ମୁକ୍ତି ଲୋକ, ପ୍ରଭୁ ମତେ ଏଠୁ ସଂସାରରୁ ନେଇଯାଅ, ପ୍ରଭୁ ମତେ ଏଠୁ ସଂସାରରୁ ନେଇଯାଅ, ଏଣେ ସଂସାରଟା ଭଲ ଲାଗୁଥିବ, ସେଠି ସେ କଥା ସେ କହୁଛନ୍ତି। ସେ ଜୀବ ଦେଖିପାରେ ସେ ଅନର୍ଥର ଏକାନ୍ତ ବସିଭୂତ ଏବଂ ତାହାର ସ୍ୱଭାବ ହଉଛି ସୁପ୍ତ। ସ୍ୱଭାବ ମାନେ କଣ? ତାର ଯୋଉ ଭକ୍ତି କରିବା ସ୍ୱଭାବଟା ଶୋଇଯାଇଛି, ଯାହାର ବିଶ୍ୱାସ ଆସିବ ସେ ଜାଣିପାରିବ, ଆରେ ମୁଁ କଣ କରିବି, ତ ମତେ ଭକ୍ତି କରିବା ପାଇଁ ଇଚ୍ଛା ହଉନି, ଅଲଗା ସବୁ କିଛି କରିବା ପାଇଁ ଇଚ୍ଛା ହଉଛି, ଭକ୍ତି କରିବା ପାଇଁ ଇଚ୍ଛା ହଉନି, ଭଗବାନ ନାମ କରିବା ପାଇଁ ଇଚ୍ଛା ହଉନି, ଭଗବାନଙ୍କ ସେବା କରିବା ପାଇଁ ଇଚ୍ଛା ହଉନି। ସେ ହିଁ ଦେଖିପାରିବ, ଆମେ ଅନ୍ୟକୁ ଦେଖୁଛେ, ସେଥିପାଇଁ ଆମେ 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 ମହାପ୍ରଭୁଙ୍କର ଅନୁଗାମୀ ହେଲେ ସୁଦ୍ଧା ଆଲୋଚନା ସମାଲୋଚନାରୁ ବଞ୍ଚିପାରୁନେ। ଚୈତନ୍ୟ ମହାପ୍ରଭୁ କେବଳ ଗୋଟିଏ କଥା କହିଥିଲେ, ଆମ ପ୍ରତି ଯଦି ସ୍ନେହ ତାକେ ସଭା କରେ ତେବେ କୃଷ୍ଣ ବ୍ୟତିରିକ ନା ଗାଇ, ମତେ ତୁମେ ଭଲ ପାଉଛ କୃଷ୍ଣ ଛଡା ଆଉ କିଛି କଥା କହିବନି। ଏତେ ଆଲୋଚନା ସମାଲୋଚନା, ଏତେ ଅପରାଧ, ଏତେ ଯୁକ୍ତି ତର୍କ, ବାଦ ବିବାଦ, ଅନ୍ୟର ଦୋଷ ଦେଖିବା କାହିଁ ଚାଲିଛି? ବିପଦ ପାଇଁ ଚାଲିଛି। ଏଥିପାଇଁ ଆମେ ନିଜ ଅନର୍ଥକୁ ଦେଖିପାରୁନା, ତା ମାନେ ଆମର ଶରଣାଗତି ନାହିଁ। ଏଠି ସେ ଲେଖିଲେ ସେ କଥା, ଆମେ ସୁପ୍ତ ଅବସ୍ଥାରେ ରହିଛି। ସେ ଲେଖିଲେ ସେ ଜୀବ ଦେଖିପାରେ ସେ ଅନର୍ଥ ଏକାନ୍ତ ବସିଭୂତ ଓ ତାହାର ସ୍ୱଭାବ ସୁପ୍ତ। ସ୍ୱଭାବ ମାନେ କଣ? କୃଷ୍ଣଙ୍କୁ ଭକ୍ତି କରିବାର ସ୍ୱଭାବଟା ସୁପ୍ତ। ଆମେ ଖାଲି ଦେଖୁଛେ କିଏ କଣ କଲା, ସିଏ ବ୍ରହ୍ମଚାରୀ ଥିଲା, ସିଏ ବିବାହ ହେଲା, ସିଏ ମଠ ଛାଡିକି ପଳେଇଲା, ସିଏ ମହାରାଜ ଏହା କଲେ, ଇଏ ଏହା କଲେ। ଆରେ ଏଇଟା ସଂସାର ବି ଚାଲିଛି, ଆମର କଣ ଲାଭ? ଆମର କଣ ଲାଭ ହଉଛି? ମୁଁ ଯେ ଶୋଇଯାଇଛି ସୁପ୍ତ, ମୋର ଭାବନା ହଉଛି ସୁପ୍ତ। ଦେଖ ସେ ଲେଖିଲେ ନା, କିଏ ଲେଖିଲେ? ଭକ୍ତିନାଥ ଠାକୁର ଲେଖିଲେ ନା, ଜୀବ ଜାଗ ଗୋରା ଚାନ୍ଦ ବୋଲେ କତ ନିଦ୍ରା ଯାବ ମାୟା ପିସାଚିର କୋଲେ। ସେଇଟାକୁ ସେ କହୁଛନ୍ତି, ଯାହାର ଶ୍ରଦ୍ଧା ଅଛି ତାର ବ୍ୟାକୁଳତା ଆସିବ। ଯାହାର ବ୍ୟାକୁଳତା ଆସିବ, କେମିତି ତାର ବ୍ୟାକୁଳତା ଆସିବ? ସେ କଣ ତାର ବ୍ୟାକୁଳତା ଆସିଲେ ଜାଣିବ କେମିତି? କଣ ମଝିରେ ମଝିରେ ଖାଲି କାନ୍ଦିବ ଠାକୁରଙ୍କ ଆଗରେ ପ୍ରଭୁ ମତେ ନେଇଯାଏ ବୋଲି ନା? ସେ ଦେଖିପାରିବ ମୋ ହୃଦୟ ଭିତରେ କେତେ ଅନର୍ଥ ରହିଛି, ଆଉ ମୁଁ ଅନର୍ଥ ବସିଭୂତ ହେଇଯାଇଛି, ଆଉ ମୋର ଭାବଟା ସୁପ୍ତ ହେଇଯାଇଛି, କୃଷ୍ଣ ଭକ୍ତି କରିବା ପାଇଁ ମୋର ଇଚ୍ଛା ହଉନି, ସେଟା ଜାଣିପାରିବ। ସେତେବେଳେ ସେ କାନ୍ଦିବ, ସେତେବେଳେ ସେ କଣ କରିବ? ଉପାୟଟା କଣ? ଜାଣିପାରିଲେ ବି କରିପାରିବନି, ଯାହାର ତା ଦୃଢ ବିଶ୍ୱାସ ଅଛି ସେ ଜାଣିପାରିବ। ଜାଣିପାରିଲା ପରେ କଣ କରିବ? ଷ୍ଟେପ୍ କହୁଛନ୍ତି, ସେତେବେଳେ ସେ ବିଗତ ଅନର୍ଥ ଜାଗ୍ରତ ସ୍ୱଭାବ ସାଧୁର ପାଦାଶ୍ରୟ କରି ଏକନିଷ୍ଠ ହିଁ ଭଜନ କାର୍ଯ୍ୟରେ ପ୍ରବୃତ। ଆଉ ତୁମର ନିଜେ ନିଜେ କିଛି କରିହବ ନା ଭକ୍ତିରେ? ଜାଣିଲେ ବି ତୁମ ଦୋଷଟା, ତୁମର ବିଶ୍ୱାସ ପୁରା ଶ୍ରଦ୍ଧା ବା ଶରଣାଗତି ପୂର୍ଣ୍ଣ ମାଚ୍ୟୁର୍ଡ ହେଲେ, ପରିପକ୍ ହେଲେ ତୁମେ ଜାଣିପାରିବ ମୋର କଣ କେତେ ହୃଦୟରେ ଅନର୍ଥ ରହିଛି। ସେ ଅନର୍ଥ ରହିଛି ସେତେବେଳେ ବ୍ୟାକୁଳତା ଆସିବ, ପ୍ରଭୁ ମତେ ଆପଣ ପାଖକୁ ନେଇଯାଆନ୍ତୁ। ଆରେ ଭଗବାନ ପାଖରେ କାନ୍ଦିଲେ ଅନର୍ଥ ପାଇଁ କଣ ଭଗବାନ ନେଇଯିବେ ନା କଣ? ସେ ତ ହେଇପାରିବନି, ତୋ ତ ଅନର୍ଥ ଅଛି, ତୁମେ କାନ୍ଦିଲେ କିନ୍ତୁ ଭଗବାନ ଶୁଣିବେ? ଅନର୍ଥରେ ଆଗେ ବିଦୃତ କରିବାକୁ ପଡିବ ନା। ସେଥିପାଇଁ ସେ ଲେଖିଲେ ବିଗତ ଅନର୍ଥ ଜାଗ୍ରତ ସ୍ୱଭାବ ସାଧୁ, କେମିତି ଭାଷା ପରିଭାଷା ସେସବୁ ରଚନା କରିଛନ୍ତି। ଯେଉଁ ସାଧୁ ଜାଗ୍ରତ ଅବସ୍ଥାରେ ରହୁଥିବେ, ଜାଗ୍ରତ ମାନେ କଣ? ତାଙ୍କ ଭାବଟା ଜାଗ୍ରତ ରହିଥିବ, ସେଥିପାଇଁ କୃଷ୍ଣ ଚେତନା ପ୍ରଭୁ ପାଖରେ ଶବ୍ଦ ଲାଗିଛି। ସେଲ୍ଫ ରିଅଲାଇଜ ସୋଲ, ସେ ତାଙ୍କ ପରିଭାଷା ସବୁ ବୈଷ୍ଣବ ପରିଭାଷା, ସେ ଇଂଲିଶରେ ଯୋଉ ଇଂଲିଶ ଶବ୍ଦକୁ, ଏଇ ଯୋଉ ସଂସ୍କୃତ ଶବ୍ଦକୁ ସେ ଇଂଲିଶରେ ଯୋଉ ସୁନ୍ଦର ଭାବରେ ଲେଖିଲେ, ସେଲ୍ଫ ରିଅଲାଇଜ ଜାଗ୍ରତ ସ୍ୱଭାବ ସାଧୁ, ସେ ତୁମକୁ ଉଠେଇଦେବେ ଭଗବାନଙ୍କ ସେବା, ଭଗବାନଙ୍କର ନାମ ହରି କଥା। ଆମକୁ ସବୁ କୌଣସି ଜିନିଷ କଣ ଲାଗୁଛି? ସବୁ ଜିନିଷ ଲାଇଟ ଲାଗୁଛି, ସେଥିପାଇଁ ଆମେ ଶିଷ୍ୟ। ଆମକୁ କୌଣସି ଜିନିଷ ହେଭି ଲାଗୁନି, କୋଉଟା ହେଭି ଲାଗୁଛି? ହେଭି କଣ? ଭଲ ଖାଇବା, ଭଲ ପିନ୍ଧିବା, ଭଲ ଏଇଟା ହେଭି ନା? ଆଉ ସବୁ ଜିନିଷ ଲାଇଟ, ଚଳିଗଲେ ଗଲା, ମାଳା ସରିଲା, ଷୋଳମାଳା ହେଇଗଲେ ଗଲା, ସବୁ ଜିନିଷ ଲାଇଟ। କୌଣସି ଜିନିଷ ଆମକୁ ଟଙ୍କାଟା ହଉ, ଦୁଇ ଟଙ୍କା ହଉ, ପାଞ୍ଚ ଟଙ୍କା ହଉ, ଦଶ ଟଙ୍କା, କୋଉଟା ଭାଙ୍ଗିଗଲା, କୋଉଟା ରୁଚିଗଲା, କୋଉଟା ଚୋରି ଗଲା, କୋଉଟା ନଷ୍ଟ ହେଇଗଲା, ଏଇଟା ତୁମକୁ କିଛି ହେଭି ଲାଗିବନି। ଭାଲୁ କିଛି କେୟାର କରନ୍ତିନି, ଗୋଟେ ଗାଡି କିଣି ଆଣିବେ, ପୁଣି ଦଶ ଦିନ ପରେ ମୋବାଇଲ ଫୋପଡ଼ା ହେଲା, କଣ ତାପରେ କରିବେ? ହେଲା ବିକିଦେବେ, ଆଉ ଗୋଟେ ନେଇ ଆସିବେ, ଭାଗିଦେବେ, ସବୁ ଜିନିଷକୁ ଲାଇଟ ନିଅନ୍ତି। ଧନ ସହିତ, ଜୀବନ ସହିତ, ଧର୍ମ ସହିତ, ସବୁ ଜିନିଷ ତାଙ୍କର ଲାଇଟ। ଆମର କୌଣସି ଜିନିଷ ଲାଇଟ ନାହିଁ, ସବୁ ଜିନିଷ ହଉଛି ହେଭି, କାହିଁକି ଆମର ସବୁ ପରମାର୍ଥ ସହିତ ଆମେ ଯୁକ୍ତ ହଉଛେ ନା, ସବୁ ଜିନିଷର ଗୁରୁତ୍ୱ। ଏଥିପାଇଁ ସେ ଜିନିଷ ଲେଖିଲେ ଜାଗ୍ରତ ସ୍ୱଭାବ ସାଧୁର ଆଉ ବିଗତ ଅନର୍ଥ ସାଧୁର ପାଦାଶ୍ରୟ କରିବାକୁ ପଡିବ। ଭଗବାନଙ୍କୁ ଡାକିବ, ପ୍ରଭୁ ମତେ କେମିତି, ମୁଁ ବ୍ୟାକୁଳ ଆସିଲେ ଭଗବାନ ବ୍ୟବସ୍ଥା କରିବେ? ଆଗେ ସାଧୁସଙ୍ଗ କରିବ, ଶ୍ରଦ୍ଧା ଆସିବ, ବ୍ୟାକୁଳତା ଆସିବ, ଅନର୍ଥ ଆସିବ, ଅନର୍ଥ ଆସିଲା ପରେ କାନ୍ଦିବ, ପ୍ରଭୁ ମତେ କେମିତି ଗୋଟେ ଆପଣ ପାଖକୁ ମତେ ନେଇଯାଅ, ମୁଁ ଆପଣଙ୍କୁ ଚାହୁଁଛି। ସେତେବେଳେ ଭଗବାନ ସାଧୁକୁ ପଠେଇବେ, କେଉଁ ସାଧୁ? ଯାହାର ଜାଗ୍ରତ ସ୍ୱଭାବ ବିଗତ ଅନର୍ଥ, ଯାହାର ଅନର୍ଥ ଚାଲିଯାଇଥିବ ଆଉ ସ୍ୱଭାବ ଜାଗ୍ରତ ହେଇଥିବ, କୃଷ୍ଣ ଚେତନା ଜାଗ୍ରତ ହେଇଥିବ, ପୂର୍ଣ୍ଣ କୃଷ୍ଣ ଚେତନା ଆସିବ, ତାଙ୍କର ପାଦାଶ୍ରୟ କରି ଏକନିଷ୍ଠ ହିଁ ଭଜନ କାର୍ଯ୍ୟରେ ପ୍ରବୃତ ହେବ। ସେ ଏକନିଷ୍ଠ ହେଇକି ଭଜନ କରିବେ, ସେତେବେଳେ କଣ ଭଜନ କରିପାରିବ ନା? କଣ କରିପାରିବେ? ସରଳ ଚିତ୍ତରେ ସାଧୁଙ୍କର ସଙ୍ଗ କଲା ପରେ କରିବା। ଆମେ ଏବେ ଯାହା କରୁଛେ ଭଗବାନଙ୍କ ସେବା ପାଇଁ କରୁଛେ, ଏଥିରେ କିଛି ଲସ୍ ଅଛି କିନ୍ତୁ ଭାବିବା ଉଚିତ ନୁହେଁ। ଇଏ ହଉଛି ପ୍ରେମ ପ୍ରାପ୍ତିର ରାସ୍ତା, ଏଇ ରାସ୍ତାରେ ଆମକୁ ଯିବାକୁ ପଡିବ। ଆଚ୍ଛା, ଶ୍ରଦ୍ଧାର ଏ ଅବସ୍ଥାର ନାମ ଦୃଢ଼ ବା ନିର୍ଗୁଣ ଉଦ୍ଦେଶିନୀ ଶ୍ରଦ୍ଧା। ଆମର ବିଶ୍ୱାସ ନାହିଁ ବୋଲି କିଛି କହିଲ? ବିଶ୍ୱାସ ନାହିଁ ରହିଛି କେମିତି? ଅଛି, ଭଗବାନ ପ୍ରତି ବିଶ୍ୱାସ ରହିଛି, କିନ୍ତୁ ଇଏ ଯୋଉ ଭିତତ୍ୱାଚାର୍ଯ୍ୟ ନା ଗୋସ୍ୱାମୀ ନା ଦେଲେ, ଯେ କଣ ଷ୍ଟେପ୍ସ, କଣ ତା ଭିତରେ ସିକ୍ରେଟ ପଏଣ୍ଟ ଗୁଡା ରହିଲା? ଆଇଡିଆ ତୁମେ ନ ଜାଣିଥିବ ତୁମେ ଖାଲି ଭାବୁକ ତାହେଲେ କଣ ହବ, କିଛି ହେଇପାରିବନି। ସେଥିପାଇଁ ଆମର ଆମର ସବୁ ତତ୍ତ୍ୱ ଉପରେ ଭକ୍ତିଙ୍କର ଶିକ୍ଷା ଉପରେ ଆମର ପର୍ଯ୍ୟବେସିତ, ଆଉ ଆମର ଗୌଡ଼ୀୟ ଶିକ୍ଷା ଉପରେ ସବୁ ଆଚେତ ତତ୍ତ୍ୱ ଉପରେ ପର୍ଯ୍ୟବେସିତ। ଆପଣ କିଛି କାର୍ଯ୍ୟ କରିବେ, ତୁମେ ସ୍ୱୀକୃତି ନାହିଁ, ତୁମେ ଗୋଟେ ସେଣ୍ଟିମେଣ୍ଟ ହେଇକି ଯେତେ କଥା କହ, ଯେତେ କଥା ଶୁଣ, ନଚାନଚି କର, ଯାହା କର, ତାପରେ ପୁଣି ଦେଖିଲ ଯୋଉ କଥା ସେ କଥା, ସେଟା ହଉନଥିଲେ କି? କେତେ ଭକ୍ତଙ୍କ ଜୀବନ ତୁମେ ଦେଖ, ସେମାନେ ବହୁତ ସ୍ପିରିଟେଡ ହେଇକି ସବୁ କାମ କରିବେ, ସବୁ ଉତ୍ସାହମୟ କିଛି କାମ କରି ତାପରେ ଛାଡ଼ିଦେବେ, କରିପାରିବେ। ବହୁତ ବଡ଼ ଜୀବନର ସମସ୍ୟାକୁ ଆମେ ସମାଧାନ କରୁଛେ ନା, କେତେ ଜନ୍ମର ଜୀବନକୁ, କେତେ ଜୀବନ ଜନ୍ମର, କେତେ ଜନ୍ମର ସ୍ୱଭାବକୁ ନେଇକି ଆମେ ଶରୀର ପାଇଛେ, ଆଉ ତା ଭିତରେ ଗୋଟିଏ ଜନ୍ମରେ ଚାହୁଁଛେ ଆମେ ଭଗବାନଙ୍କ ପାଖକୁ ଯିବା ପାଇଁ। ତେଣୁ କିଛି ପ୍ରାଇସ ଆମକୁ ଦବାକୁ ପଡିବ, ଆଉ ଯଦି ବି ଆମେ ନ ଯାଇପାରିଲେ ବି କିଛି କ୍ଷତି ନାହିଁ, କିନ୍ତୁ କମ୍ ସେ କମ୍ ଆମେ ଢିଲା ହବାନି। ତତ୍ତ୍ୱ କାହିଁକି ଆଲୋଚନା କରନ୍ତି ଆଚାର୍ଯ୍ୟମାନେ, କମ୍ ସେ କମ୍ ଗୋଟେ ଜୀବ ଏତେ ଲାଇଟ ହବନି, ତା ଗମ୍ଭୀରତା ଆସିବ, ତା ଚେଷ୍ଟା ପାରୁ ବୋଲି ଚେଷ୍ଟା କରିବ, ତା ଲସ୍ କଣ ଅଛି? ନ ଜାଣିବ ତୁମେ କଣ ଭାବିବ, ମୁଁ ତ ମୋର ତ ବିଶ୍ୱାସ ଅଛି, ମୋର ତ ଶ୍ରଦ୍ଧା ଅଛି, ମୁଁ ତ ସାଧୁସଙ୍ଗ କରୁଛି, ମୋର କାହିଁକି ଏଟା ହେଲାନି? ଦୋଷ ଆସିବ ଭକ୍ତି ପ୍ରତି, ନିଜ ପ୍ରତି ଦୋଷ ଆସିବନି, ଚାରୁ ଅପରାଧ କରିବ। ସେ କହୁଛନ୍ତି ଏଇ ଶ୍ରଦ୍ଧାର ନାମ, ଶ୍ରଦ୍ଧାର ଏ ଅବସ୍ଥାର ନାମ ଦୃଢ଼ ଦୃଢ଼ ବା ନିର୍ଗୁଣ ଉଦ୍ଦେଶିନୀ ଶ୍ରଦ୍ଧା। ନିର୍ଗୁଣ ଉଦ୍ଦେଶ୍ୟରେ ଶ୍ରଦ୍ଧାଟା, ଦୃଢ଼ ଶ୍ରଦ୍ଧା। ଭଗବାନ ଯୋଉ ଗୀତାରେ କହିଥିଲେ କଣ, ଭଜନ୍ତେ ମାମ ଦୃଢ଼ ପ୍ରତା, ଏଇଟା ସେଠି ଲାଗିବ, ସେଠି ଲାଗିବ। ସେଇଭଳି ସ୍ଥିତିରେ ଜଣେ ଏଇଭଳି ଷ୍ଟେପ୍ସ ପାଇଲେ, ଆଉ ଭକ୍ତିନ ଠାକୁରଙ୍କର ଯୋଉ ବ୍ରହ୍ମାଣ୍ଡେ ଭ୍ରମିତେ କୋନ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବୀଜ। ସେ କହିଛନ୍ତି ଏହି ଶ୍ରଦ୍ଧାର ନାମ ଭକ୍ତିଲତା ବୀଜ। ଆମେ ପଢିଛେ କି ନାହିଁ ଭକ୍ତିଲତା ବୀଜ, ଡେଫିନେସନ କୋଉଠୁ ପାଇଛ ତୁମେ? ଦେଖ ଏଇ କଣ ଲେଖିଲେ, ଏ ତତ୍ତ୍ୱ ଆଚାର୍ଯ୍ୟ ଜଣେ କହୁଛନ୍ତି ମୁଁ ଦୀକ୍ଷା ନେଇଗଲି, ମୋର ତ ଭକ୍ତିଲତା ବୀଜ ମୋର ମିଳିଗଲା, ମୁଁ ତ ନାମ କରୁଛି। ଆଉ ଏ ଭକ୍ତିଲତା ବୀଜ ସେ ଯୋଉ କହିଛନ୍ତି, ଭକ୍ତିଲତା ବୀଜ ଦୀକ୍ଷା ନବା ଗୁରୁପାଦ ଆଶ୍ରୟ କରିବା ଭଲ ଆମେ କରୁଛେ, କିନ୍ତୁ ଭକ୍ତିଲତା ବୀଜ ଜୀବ କେତେବେଳେ ପ୍ରାପ୍ତ ହୁଏ? ସେ ବୀଜଟା କେତେ, ଯାହା କେତେ ମଞ୍ଜିଟା ଅଛି, ଶ୍ରବଣ କୀର୍ତ୍ତନ କରିବ ତାହେଲେ କଣ ହବ? ମଞ୍ଜିଟାରେ ପାଣି ଦେଲେ କଣ ହବ? ତାର ଗଜାଟା ହବ ନା, ଆଉ କଳିକା ହବ ନା, ଆଉ ଗଜାଟା ବଢିବ ନା? ଆମେ ଏତେ ଶ୍ରବଣ କୀର୍ତ୍ତନ କରୁଛେ କିଛି ହବନି କାହିଁ, ହୃଦୟ ନହେଲେ ତ କାହିଁକି ଯାଉନି, କାହିଁକି ଆମର ଗୋଟେ ଭକ୍ତି ଭାବନା ଆସୁନି? ଏସବୁ ଲେଖିଦେଲେ ତାହେଲେ ଆମେ ଭକ୍ତିଲତା ବୀଜ ପ୍ରାପ୍ତ ହେଇନି। ସେ ଲେଖିଲେ ଏହାର ନାମ ହଉଛି ଭକ୍ତିଲତା, ମାନେ ସର୍ଟ ରେ କହୁଛି ଏଇଟା ଶ୍ରଦ୍ଧାର ଖାଲି ଏତିକି, ସେଥିରେ କେତେ ପଏଣ୍ଟ ଲେଖିଛନ୍ତି, ପୁରା ଶ୍ରଦ୍ଧା ପାଖରୁ ପ୍ରେମ ପର୍ଯ୍ୟନ୍ତ ସେ ଗୋଟିଏ ଗୋଟିଏ ଲେଖିଛନ୍ତି। ଭକ୍ତି ବିନୋଦ ପୁରା ଜିଷ୍ଟ ଜିନିଷ ଶିକ୍ଷା, କେମିତି କାହିଁକି ମୋର ବିଶ୍ୱାସ ଆସୁନି, ତେଣୁ ଜଣେ ଜାଣିଦେବ ମୋର ସ୍ୱୀକୃତିଟା କମ୍ ରହିଛି, ମୋର କାହିଁକି ଶରଣାଗତି ଆସୁନି, ମୁଁ କାହିଁକି ଭଗବାନଙ୍କ ଉପରେ ପୂର୍ଣ୍ଣ ନିର୍ଭର କରିପାରୁନି, ମୋର କମ୍ ରହିଛି, ମୋତେ ବର୍ତ୍ତମାନ ସାଧୁସଙ୍ଗ କରି ସାଧୁ ସେବା କରି, ସେଥିପାଇଁ ସେବା ଅନୁଷ୍ଠାନ ପ୍ରଥମେ ଆମେ ଆଲୋଚନା କରୁଥିଲୁ ନା ବେଶ ପୂଜାରେ, ଏ ସେବା ପ୍ରକାଶ ଆଚାର୍ଯ୍ୟମାନେ କଲେ ସ୍ୱୀକୃତି ଜୀବଡ଼ ସ୍ୱୀକୃତି ଦେବା, ସ୍ୱୀକୃତି ଦେଲେ ସେ କମ୍ ସେ କମ୍ ସାଧୁକୁ ବିଶ୍ୱାସ କରିବେ, ସାଧୁକୁ ବିଶ୍ୱାସ କଲେ ହରିକଥା ଟିକେ ଶୁଣିବେ, ସେବା ଟିକେ କରିବେ, ସ୍ୱୀକୃତି ଟିକେ ପାଇବେ, ଆଉ ସେ କେତେ ମଙ୍ଗଳ ଉଦ୍ଦେଶ୍ୟରେ କରିଛନ୍ତି ନା, ଆମେ ଯଦି ବୁଝି ନ ପାରିବା ଖାଲି ଭାବୁ କଥା ହେଇଗଲେ ହବନି, ତମେ ବହୁତ ପଢିଦେଲ ବହୁତ ଜାଣିଦେଲ ଯେ ତୁମେ ଏଗୁଡା ସବୁ ପାଇଯିବ, ସେଟା ସବୁ ଭୁଲ ଜିନିଷ, ଆଚାର୍ଯ୍ୟଙ୍କ ପଥରେ ଚାଲ, ଯେ ଜାଣିଛ ଠିକ ସେଟା କାର୍ଯ୍ୟରେ ଲଗାଅ, ଏଟା କାର୍ଯ୍ୟରେ ଲଗେଇବା କଥା, ଜାଣିବା କଥା ନୁହେଁ, କେବଳ ଜାଣିଲେ କିଛି କାହ ହବନି, କାମରେ ଲଗେଇବାର ଅଛି। ସେ କଥା କହିଲେ ଏ ଶ୍ରଦ୍ଧା କହିଲେ ସେ ସାଧୁ ସଙ୍ଗର ଗୋଟେ ଦୁଇଟା ପଏଣ୍ଟ ପଡିବା, କେତେ ସୁନ୍ଦର କଥା ସବୁ ଲାଗିଛନ୍ତି। ସାଧୁ ସଙ୍ଗ ମାନେ ବହୁ ସୁଖ, ଶ୍ରଦ୍ଧା ପରେ କଣ ସାଧୁ ସଙ୍ଗ, ଆମେ କଣ ଭାବୁଛେ ମୁଁ ତ ସାଧୁ ସଙ୍ଗ କରୁଛି ଆଉ ମୋର ଶ୍ରଦ୍ଧା, ତେଣୁ ପଏଣ୍ଟ ପ୍ରଥମ ପଏଣ୍ଟରେ ଆମେ ଶ୍ରଦ୍ଧା କେଉଁ ସ୍ଥିତିରେ ଅଛେ, ଦୃଢ଼ ଶ୍ରଦ୍ଧାରେ ନାହିଁ, ଭକ୍ତିଲତା ବୀଜ ଆମେ ପ୍ରାପ୍ତ ହେଇନି ଗଲା। ଯଦି ସେଇଟା ପ୍ରାପ୍ତ ହେଲେ ତାପରେ ସାଧୁ ସଙ୍ଗଟା କଣ କହୁଛନ୍ତି, ସାଧୁ ସଙ୍ଗର ପଏଣ୍ଟ ସେ ଦଉଛନ୍ତି, ପ୍ରକୃତ ସାଧୁ ସଙ୍ଗଟା କଣ, ବହୁ ସ୍ୱୀକୃତିର ଫଳରେ ଭଗବତ କୃପାକ୍ରମେ ଜୀବର ସଂସାର ବାସନା ଦୁର୍ବଳ ହୋଇପଡେ। ଦେଖ ବାରମ୍ବାର ସେ ସ୍ୱୀକୃତି କଥା ଉଠାଉଛନ୍ତି, ବାରମ୍ବାର ସ୍ୱୀକୃତି ତାକୁ ଉଠାଉଛନ୍ତି, ତୁମେ ଜଣେ କହିବ ମୋର ତ ସ୍ୱୀକୃତି ନାହିଁ, ଏ ଜନ୍ମ ହେଲାନି, ଆରେ ଏ ଜନ୍ମର ହେଲାନି, ପର ଜନ୍ମ ପୁଣି ହବ କେମିତି, ଯଦି ଭକ୍ତ ଛାଡ଼ିଦବ ତାର ପର ଜନ୍ମ ହବ କେମିତି? ଜଣେ ଜଣେ କୁହନ୍ତି ନା ମୋର ତ ମଠ ମନ୍ଦିର ରହିଲେ ମୋର ତ ସ୍ୱୀକୃତି ନାହିଁ, ମୁଁ ରହିପାରୁନି ଆଉ ମୁଁ ତ ସେବା କରିପାରୁନି, ଆମର ସଂସାର ଭିତରେ ରହିବି ଘରେ ରହିବି, ଆରେ ସେଇଟା କଲେ ତୋର କଣ ବଢିଯିବ କି? ତୁମେ ତ କେଉଁ ଜନ୍ମରୁ ଗୋଟେ ଆରମ୍ଭ କରିବ ନା, ତାର ଏଇ ଜନ୍ମରେ ଆରମ୍ଭ କର, ଲସ୍ କଣ ଅଛି, ଯେତେବେଳେ ଗଲ ଗଲ, ଯଦି ପ୍ରଭୁଙ୍କ ଦ୍ୱାରା ସରଳ ଚିତ୍ର ପ୍ରଭୁ କୃପା କଲେ ପାର ହେଇଗଲେ ଗଲ, ଲସ୍ କିଛି ନାହିଁ, ତୁମେ ତ ଯେଉଁ ଜନ୍ମରୁ ଗୋଟେ ଷ୍ଟାର୍ଟ କରିବ ନା କଣ କହୁଛ? ଜଣେ କହିବ ନା ମୋର ତ ହେଇପାରିବନି, ଏତେ ଏତେ ଗୁହା ପାଠ ହେଇପାରିବନି, ଆରେ ନହେଲେ ତୁମେ ଏଇ ଜନ୍ମଟା ଗଲା ପୁଣି ଆର ଜନ୍ମରୁ ପୁଣି କଣ କରିବ, ତୁମେ କେଉଁ ଜନ୍ମଟା ଆରମ୍ଭ କରିବ ନା? ଏଠି ସେଥିପାଇଁ ସେ କହୁଛନ୍ତି ସ୍ମରଣ ସ୍ୱୀକୃତି କଥା ଉଠାଉଛନ୍ତି, ବହୁ ସ୍ୱୀକୃତି ଫଳରେ ଭଗବତ କୃପା କ୍ରମେ ଜୀବର ଭୋଗ ବାସନା ସଂସାର ବାସନା ଦୁର୍ବଳ ହୋଇପଡେ। ସଂସାର ବାସନାଟା ପ୍ରବଳ ନା ଆଉ କଣ ସାଙ୍ଗେ ସାଙ୍ଗେ ଛାଡ଼ିଯିବ ଭାବୁଛ? ଯାହାର ଭୂରି ସ୍ୱୀକୃତି ପୂର୍ବର ସ୍ୱୀକୃତି ଗୁଡିକ ଅଛି ତାର ସଂସାର ବାସନାଟା ଦୁର୍ବଳ ହେଇଯିବ। ଆଉ ତୁମେ ଯେକୌଣସି ପିଲାକୁ ଶିଖାଶିଖି କରିକି ଆଣିକି ତୁମେ କହିଦେବ ମୁଁ ତାକୁ ବ୍ରହ୍ମଚାରୀ କରିଦେବି, ସେ ରହିଯିବ, ଏଟା ହବନି। ମାନେ କାହାକୁ ଆମେ କହୁନେ ଯେ ତୁମେ ବ୍ରହ୍ମଚାରୀ ହୁଅନି ବୋଲି, ଏଟା ହେଇପାରିବନି ସମସ୍ତଙ୍କ ଦ୍ୱାରା। ଯଦି କେବଳ କୃଷ୍ଣ କୃପା କରିବେ ସେ ହେଇପାରିବ। ତାର ଯଦି ପୂର୍ବର ସ୍ୱୀକୃତିରେ ଥିବ ତାର ବିଷୟ ଭୋଗ ପ୍ରତି ଆକୃଷ୍ଟ ରହିବନି, ତାକୁ ତାର ସଂସାରଟା ଭଲ ଲାଗିବନି। ଏମିତି କାହାକୁ କହିଦେଲେ ଜଣେ ସଂସାର ବାସନା କ୍ଷୀଣ ହେଇଯିବ, ତୁମେ ଏମିତି ହୁଅନି, ତୁମେ ପଳେଇ ଆସ, ବିବାହଟା କଷ୍ଟ, ସେ ଜାଣିଲେ ବି ସେଟା କରିପାରିବ। ତାର ସ୍ୱୀକୃତି ନାହିଁ ମାନେ କେତେଦିନ ପରେ ପୁଣି ସେଥିପାଇଁ ବର୍ଣ୍ଣାଶ୍ରମ ସିଷ୍ଟମ ଆଚାର୍ଯ୍ୟ ମାନେ କହିଛନ୍ତି ଠିକ ଅଛି ତୁମେ ଘରେ ରୁହ, କିନ୍ତୁ ପଏଣ୍ଟଟା ମନେ ରଖ ତୁମକୁ ବି ସେ ଶ୍ରଦ୍ଧା ସ୍ତରକୁ ଆସିବାକୁ ପଡିବ। ତୁମକୁ ଯେହେତୁ କାମନା ବାସନା ଡିଷ୍ଟର୍ବ କରୁଛି, ତୁମେ ସେ ସଂସାରଟା କଣ ଜାଣ, କିନ୍ତୁ ଭାରି ପଳେଇ ଆସ। ଯେଉଁମାନଙ୍କର ବୈରାଗ୍ୟ ଆସେ ସଂସାର ବାସନା ପ୍ରତି, ତାଙ୍କ ସଂସାରକୁ ପଶିବା ପାଇଁ ଇଚ୍ଛା ହୁଏନି। କଣ ସେଟା ଏଠି ସେ କହୁଛ, ବହୁ ସ୍ୱୀକୃତି ଫଳରେ ଭଗବତ କୃପା କ୍ରମେ, ଯାହାର ଭଗବାନଙ୍କ କୃପା ଥିବ, ସଂସାର ଦେଖୁଛ କେତେ ବଡ ଦେବତାମାନେ ବଡ ବଡ ଲୋକମାନେ ତାଙ୍କୁ ଟାଣି ପଳଉଛି ମାୟା ଆଉ। ଆଉ ତୁମେ କଳିଯୁଗରେ ପୁଣି ଆମେ କଣ ଭୋଜନ କରୁଛେ, କଣ ଆମର ସଂସ୍କାର, କଣ ଆହାର ନିଦ୍ରା ଆମେ କଣ୍ଟ୍ରୋଲ କରୁଛେ, ଏତେଦିନ ବଞ୍ଚିକି ତୁମେ ନାରୀ ନାରୀକୁ ଦେଖିକି ପୁଣି ପଟବନ୍ଧୁରୁ ଝିଅ ଆସୁଛନ୍ତି ନା ନାହିଁ, ମାତାଜୀ ଆସୁଛନ୍ତି ନା ନାହିଁ, କଣ ଭାବିଲେ ତାଙ୍କୁ ତୁମେ ଦେଖୁଛ ପୁଣି ତୁମେ ରହିଯାଇଛ, ବଞ୍ଚିଯାଇଛ, ତାହେଲେ କଣ ଅଛି? ଆରେ ଦେଖିକି ତୁମେ ଦେଖିକି ମୁଣ୍ଡରୁ ସେମାନେ ବାୟା ହେଇଛନ୍ତି ସେମାନେ। ସେ ଲେଖିଲେ ସେ ଶ୍ଳୋକ ନୀତି ଶତକରେ ସେଟା ଲେଖିଲେ ନା, ସେ ନା ବୈରାଗ୍ୟ ଶତକରେ, ସ୍ତ୍ରୀ ଅପି ନାରୀ ମୁଖ ବିଗଳିତା ପରାସର ବାତାମ୍ବୁ ବାତାମ୍ବୁ ପର୍ଣ୍ଣା ଭୋଜି। ଏମାନେ ସବୁ ପରାସର ବଡ ବଡ ମନୁଷ୍ୟ ମାନେ, ଏମାନେ ବାତ ଅମ୍ବ, ବାତ ମାନେ ପବନ, ଅମ୍ବୁ ମାନେ ଜଳ, ପର୍ଣ୍ଣ ମାନେ ପତର, ସେମାନେ ଖାଉଥିଲେ। ସ୍ତ୍ରୀ ମୁଖ ବିଗଳିତା, ସ୍ତ୍ରୀ ମୁହଁକୁ ଦେଖି ଦେଖି ସେମାନେ ଛାଡ଼ି ଦେଇ ପାଗଳ ହେଇଗଲେ। ଆସି ସେ କଥା କହିଲେ ସାଲ୍ୟାନ୍ ଘୃତ ସପୟୋଧି, ଯିଏ ଯିଏ ଘିଅ, ସେ ତ ବୈରାଗ ଲୋକ ନା, ସେ ଜିନିଷ ଲେଖିଛନ୍ତି, ଯିଏ ଘିଅ ତା ଦେହରେ ସାଲ୍ୟ, ସାଲ୍ୟ ମାନେ କଣ, ଏ ଯୋଉ ସାଲ୍ୟ ଅନ୍ନ ମାନେ କଣ, ବାସୁମତୀ ଚାଉଳ, ବାସୁମତୀ ଚାଉଳ ଘିଅ ତା ଦେହରେ ଘୃତ, ଘୃତ ସହିତ ପୟ ପୁଣି କ୍ଷୀର ଖାଉଛି, ସିଏ ଯଦି ସଂସାର ତରିଯିବ ତାର ସେ ଲେଖୁଛନ୍ତି ଏମିତିକା। ତାହେଲେ ସମୁଦ୍ର ଭିତରେ ପଥରର ନୌକାରେ ଗୋଟେ ଲୋକ ପାର ହେଇଯିବ, ପଥର ନୌକାରେ କେବେ କିଏ ପାର ହେଇପାରେ, ସେ ତ ବୁଡ଼ିବ ଆଉ। ମାନେ ତାଙ୍କ ଦୃଷ୍ଟିରେ ଗୋଟେ ନାରୀ ପାଖରୁ ବଞ୍ଚିବାଟା କେତେ କଷ୍ଟ, ସେ ବୈରାଗ୍ୟ ସତକ ଲେଖିଦେଲେ ଏ ଜିନିଷ, ଯିଏ ଘିଅ ଖାଉଛି କଣ, କ୍ଷୀର ଖାଉଛି ଆଉ ବାସୁମତୀ ଚାଉଳ ଖାଉଛି, ସିଏ ବାୟୁ ଜଳ ଆଉ ପତ୍ର, ସେମାନେ ସ୍ତ୍ରୀର ମୁହଁକୁ ଦେଖିକି ସେମାନେ ତପ୍ତ ହେଇଗଲେ ପାଗଳ ହେଲେ। ଆମେ କଣ ଆଉ ଏତିକି ଦିନ ଯିଏ ବଞ୍ଚିକି ରହିଛି, ସେ ନାରୀ ଦେଖିକି ତାର ସଂଯମତା ହେଇକି ରହିଛି, କେମିତି ରହିଛି? ଆଗରୁ ସ୍ତ୍ରୀ ଲୋକମାନେ କେମିତି ଆସୁଥିଲେ, ସେ ଝିଅଟା ଆସୁଥିଲା କେମିତି ଆସୁଥିଲା ମଠକୁ, ଆମେ ସବୁ ଦେଖୁଛୁ ନା, ସବୁ ସବୁ ବକ୍ଷକୁ ସବୁ କଭର କରିକି ଆମେ ସବୁ ଦେଖୁଛୁ, ସବୁ ଏଇଠି କ୍ଲିପ ଲଗାନ୍ତି, ମୋ ନାନୀଙ୍କ କତିରୁ ମୁଁ ଦେଖିଛି ଆଉ, ଆମେ ସବୁ ଦେଖିଛୁ ଛୋଟ ବେଳେ। ଆମ ସାଙ୍ଗରେ ଆମ ସାଙ୍ଗମାନେ ଜଣେ ସବୁ ପଢନ୍ତି, ସେମାନେ ସବୁ ଭାଙ୍ଗ କରୁଥିବେ, ଦେଖ ନା ବକ୍ଷ ଦେଶ ସବୁ ଲୁକାୟିତ କରି କେତେ ସୁନ୍ଦର, କେବେ ବି ତୁମେ ଜାଣିପାରିବ ତାଙ୍କ ଶରୀର କୌଣସି, ସବୁ ପୁରା ଫୁଲ ଡ୍ରେସ ସବୁ ପିନ୍ଧୁଥିଲେ, କୌଣସି ଅଙ୍ଗ କେହି କିଛି ଦେଖିପାରୁନଥିଲେ, କେତେ ସୁନ୍ଦର ଥିଲା, ମୁଣ୍ଡରେ ଋଣା ଦଉଥିଲେ ସମସ୍ତେ। ଆଉ ସେ ସବୁ ଦୁନିଆ ଚାଲିଗଲାଣି, ବର୍ତ୍ତମାନ ସେ ଏ ପରିସ୍ଥିତି, ସମାଜ ଆସି ଏ ପରିସ୍ଥିତିରେ ପଡ଼ିଲାଣି, ତଥାପି ସାଧୁମାନେ ବଞ୍ଚିକି ରହିଛନ୍ତି, ଏଇଟା ବଡ କଥା। କାହିଁକି ଏଠି ସେ ଲେଖିଲେ ସେ କଥା, ବହୁ ସ୍ୱୀକୃତି ଫଳରେ ଭଗବତ କୃପା କ୍ରମେ ଜୀବର ସଂସାର ବାସନା ଦୁର୍ବଳ ହୋଇପଡେ। ସ୍ୱୀକୃତିରେ ଥିବ ଭଗବାନ କୃପା ହେଲେ ସଂସାର ବାସନାଟା ଦୁର୍ବଳ ହେଇଯିବ, କୃପାଟା ଯେତିକି ଆସିବ ତୁମ ସଂସାର ବାସନାଟା ଦୁର୍ବଳ ହେଇଯିବ। ହା କଣ ସଂସାର ଅଛି, ପାଗଳା ଆଉ ଭିକ, ଯିଏ ଭିକ ମାଗୁଛନ୍ତି, କୁଷ୍ଠ ରୋଗୀ ମୁଁ ଦେଖିଛି, ସେ ଯୋଉ ଆମର ଦେଖିନି ବାବୁଲେ ଯୋଉ ଲୋକନାଥ ମନ୍ଦିରକୁ ଗଲା ବେଳକୁ କଣ ଆଉ ଦେଖୁଛ, ଆଉ ସେ ଯୋଉ କୁକୁଳିଆ ଲୋକନାଥ ମନ୍ଦିର, ସେଠି କିଏ କିଏ ଅଛନ୍ତି, ସେ ପଡ଼ୋଶୀ ଲୋକ ଅଛନ୍ତି, ବାହାରିଛନ୍ତି କାହାକୁ ଦେଖିବ, ସିଏ ବି ବାହାଚରା ହେଇକି ରହିବ, ଲେପଡ଼ୋଶୀ ଗଲେ ସେ କଣ ବିବାହ ନାହାନ୍ତି, ତାଙ୍କ ପିଲା ନାହିଁ, ଗୋଟେ ଗୋଟେ ଯିବ କହ୍ନାହାନ୍ତି କାଳରୁ ବୁଲି ବୁଲିକି ଆସିଛି, ଅଟକି ରଖିଦବ କାମ ବସ ନ ପାରିବେ, ତାର ସ୍ୱୀକୃତି ଅଛି। ସେଥିପାଇଁ ଛୁଆ ଛୁଆମାନେ ସବୁ ଆମର ଗାଁର ବୁଢ଼ୀମାନେ ସବୁ କୁହନ୍ତି ଆଉ, ପିତାମାତା ସ୍ୱୀକୃତିରୁ ପୁତ୍ର ହୁଏ ସୁଖୀ, ଯାହାର ଯାହାର କଣ ଯାହାର ପୂର୍ବ ଭାଗ୍ୟ ଥାଏ ତା ପୁଅ ବୈରାଗ୍ୟ ହୁଏ, ଏମିତି କୁହନ୍ତିନି, ଯାହାର ପୂର୍ବର ଭାଗ୍ୟ ଥିବ ତା ପୁଅ ଯାଇ ବାବା ଝିଅ, କିଏ ଶୁଣିଛ ନା? ଯାହାର ପୁଅ ବାବାଜୀ ହଉଛି ତାର କଣ, ଯାହାର ପୂର୍ବ ଭାଗ୍ୟ ଥାଏ ତା ପୁଅ ବୈରାଗ୍ୟ ହୁଏ, ତାର ପୂର୍ବ ଭାଗ୍ୟ ଥିଲେ ତାର ଆରେ ତାର ବାପା ମାର ବି ପୂର୍ବ ଭାଗ୍ୟ, ପିଲାର ବି ପୂର୍ବ ଭାଗ୍ୟ। ଇଏ ଛୋଟ ମନରେ କାମନା ବାସନା ଆସୁଛି, ସେଟା ଆସିବ, ପ୍ରେମ ନ ପାଇଲା ପର୍ଯ୍ୟନ୍ତ ଏଟା ଆସିବ। ତୁମେ ବଞ୍ଚି କେତେ ଦିନ ରହିଗଲ କୁହ, ସେଟା ବଡ କଥା, ପାଗଳ କରିଦବ ମାୟା ପାଞ୍ଚ ମିନିଟ ଆଉ। ସେଥିପାଇଁ ସେ ଏଟା ଲେଖିଲେ ସ୍ୱୀକୃତି କିଛି ଅଛି, ବହୁ ସ୍ୱୀକୃତି ଫଳରେ ଭଗବତ କୃପା କ୍ରମେ ଜୀବର ସଂସାର ବାସନା ଦୁର୍ବଳ ହୋଇପଡେ, ସେତେବେଳେ ସ୍ୱଭାବତଃ ସାଧୁ ସଂଘର ସ୍ପୃହା ଯାଏ। ସମସ୍ତଙ୍କୁ ତମେ ଡାକି ଡୁକି ଆଣିକି ଆମେ ତାଙ୍କୁ କହିଦବା ତୁମେ ଆସ, ସେ ହେଇପାରିବନି। ତାର ସ୍ୱୀକୃତି ଥିଲେ ତାର ସଂସାର ବାସନାଟା ଦୁର୍ବଳ, ସେ ଭକ୍ତ ହେଇପାରେ, ସାଧୁ ହେବା ପାଇଁ ହେଲେ ତାର ଟିକେ ପୂର୍ବର ସ୍ୱୀକୃତିଟା ଆବଶ୍ୟକ ଅଛି। ଆଉ ତାର ପୂର୍ବ ସ୍ୱୀକୃତି ଥିବ ତାର କଣ, ତାର ଭୋଗ ବାସନାଟା ଦୁର୍ବଳ ଥିବ। ଏଣେ ସ୍ୱୀକୃତି ଅର୍ଜନ କିଛି କଲା, ଅପରାଧ କଲାନି, ତ ବାଲାନ୍ସ ହେଲା, ତାର ସେଟା ସରପ୍ରାଇଜ ହେଇଯିବ, ଏଠି ସେ କଥା ସେ କହୁଛନ୍ତି। ସେତେବେଳେ ସ୍ୱଭାବତଃ ସାଧୁ ସଂଘର ଏ ଭକ୍ତି ମନ ଠାକୁରଙ୍କର ସବୁ ପଏଣ୍ଟ, ସେତେବେଳେ ତାର ସ୍ୱଭାବିକ ସାଧୁ ସଂଘ କରିବା ପାଇଁ ସ୍ପୃହା ଆସେ। ଜଣେ ଆସୁଛି ଜଣେ କାହିଁ ଆସୁନି, ଜଣେ ଆସୁଛି ଜଣେ କାହିଁ ଆସୁନି, ଏଇଥିପାଇଁ ତାର ସାଧୁ ସଂଘ ଯଦି ଆସିଲା ତାହେଲେ ସାଧୁ ସଂଘ ପୁଣି କିନ୍ତୁ ଆଗକୁ ବଢିବ। ସେ ଲେଖିଲେ ସାଧୁ ସଂଘରେ କୃଷ୍ଣ କଥା ଆଲୋଚନା ହୋଇ ହୋଇ ଶ୍ରଦ୍ଧାର ଉଦୟ ହୁଏ। ମାନେ କହିବ ନା ଏଇ ପୂର୍ବ ପଏଣ୍ଟ କୋଉଠି ଛାଡ଼ିଥିଲେ, ଦୃଢ଼ ଶ୍ରଦ୍ଧା ନିର୍ଗୁଣ ଶ୍ରଦ୍ଧା ଦରକାର, ତାର ଶ୍ରଦ୍ଧା ଯାହାର ପୂର୍ବ ସ୍ୱୀକୃତିରେ ନାହିଁ ସେ ସାଧୁ ସଂଘରେ ତାର ଧୀରେ ଧୀରେ ବଢିବ, ସେଟାକୁ ସେ ଲିଙ୍କ କରୁଛନ୍ତି ସାଧୁ ସଂଘରେ। ସାଧୁ ସଂଘରେ କୃଷ୍ଣ କଥା ଆଲୋଚନା ହୋଇ ହୋଇ ଶ୍ରଦ୍ଧାର ଉଦୟ ହୁଏ, ଏବଂ କୃଷ୍ଣ କଥାଟାକୁ ରଖା ହେଲା, ସେ ବାରମ୍ବାର କୃଷ୍ଣ କଥାଟାକୁ ଶ୍ରବଣ କଲେ, ଶ୍ରଦ୍ଧାଙ୍କ ଶ୍ରବଣ କଲେ କଣ, ତା ସହିତ ଏଣେ ସେବା ଚାଲିଛି, ତାର ସ୍ୱୀକୃତି ପାଉଛି, ଏଣେ ଭକ୍ତିରେ ତାର ସୁପ୍ତ ଲେଖିଲେ ନା, ସୁପ୍ତ ଅବସ୍ଥା ରହିଛି, ଭକ୍ତି କରିବା ପାଇଁ ତାର ଇଚ୍ଛା ହଉନି, କିନ୍ତୁ ଏଇଟା ତାକୁ ଜାଗ୍ରତ କରାଇବ ନା, ମୁଁ ଭଗବାନଙ୍କୁ ପାଇବି, ମୁଁ କାନ୍ଦିବି ଭଗବାନଙ୍କ ପାଇଁ, ଭଜନ କରିବି, ମୋ ଭିତରେ ଅନର୍ଥ ରହୁଛି, ଏଗୁଡା ତାର ଆସିବ, ଦୃଢ଼ତା ଆସିବ, ପୁଣି ଭାଙ୍ଗି ଯାଉଥିବ, କଣ ଗୋଟେ କାମ ନା କଣ, କିରେ କଣ ଗୋଟେ କାମ ଭାବିଦେଉଛୁ ନା କଣ, ଗୋଟେ ଦିନ ଦୁଇ ଦିନର ସବୁବେଳେ ମନ କେତେବେଳେ କୁଆଡ଼େ ଟାଣୁନଥିବ, ଭାଙ୍ଗି ଦେଉଥିବ, ପୁଣି ଗୋଟେ ସଂକଳ୍ପ କରୁଥିବ, ପୁଣି ଭାଙ୍ଗି ପଡ଼ୁଥିବ, ସବୁବେଳେ ଚାଲିଥିବ, ଟଣା ଘୋଷରା ଟଣା ଘୋଷରା କରି କରି ଯେତେବେଳେ ସାଧୁଗୁରୁଙ୍କ କୃପାଟା ମିଳିଯିବ, ସେବାଟା ତା ଦେହରେ ଚାଲିଥିବ, କଥା ତା ଦେହରେ ଚାଲିଥିବ, ସେତେବେଳେ ଗୋଟେ ସ୍ଥିର ପଏଣ୍ଟକୁ ଆସିବ ନା, ଏ ଜୀବନଟା କେବଳ ଗୁରୁକୃଷ୍ଣଙ୍କ ପାଇଁ, ଭଗବାନ ପାଇଁ, ଆଉ କଣ ଚିନ୍ତା କରେ, ଏଠି ସେ କଥା ସେ କହୁଛନ୍ତି। ସାଧୁ ସଂଘରେ କୃଷ୍ଣ କଥା ଆଲୋଚନା ହୋଇ ଦୃଢ଼ ଶ୍ରଦ୍ଧାର ଉଦୟ ହୁଏ, କ୍ରମଶଃ ଅଧିକତର ଚେଷ୍ଟାର ସହିତ କୃଷ୍ଣ ବିଷୟ ଏକ ଅନୁସରଣ ହୋଇଗଲେ ଭଗବାନଙ୍କୁ ପାଇବାର ଲୋଭ ଜନ୍ମେ। ପୂର୍ବ ପଏଣ୍ଟରେ ଛାଡ଼ିଥିଲେ, ଭଗବାନଙ୍କୁ ଶ୍ରଦ୍ଧା ହେଲେ ବ୍ୟାକୁଳତା ଆସେ, ତାକୁ ଦେଖ ଲିଙ୍କ କରୁଛନ୍ତି ସାଧୁ ସଂଘରେ। ଆଉ ଜଣେ କହିବେ ମୋର ତ ବ୍ୟାକୁଳତା କାହିଁକି ଆସୁନି, କାହିଁକି ଆସିବ କେମିତି, ତାକୁ ସାଧୁ ସଂଘ ସହିତ ଲିଙ୍କ ଅଛି, ଏଠି ସେ ଲେଖିଲେ। କାରଣ ସାଧୁ ସଂଘରେ କୃଷ୍ଣଙ୍କ କଥା ଆଲୋଚନା କଲେ କଣ ହବ, ଶ୍ରଦ୍ଧାର ଉଦୟ ହବ, ତାହେଲେ ଭଗବାନଙ୍କୁ ଯୋଉ ପାଇବାର ଲୋଭ ଯୋଉ ବ୍ୟାକୁଳତା କେମିତି ଆସିବ, ଏଠି ଲେଖିଲେ, ତାକୁ ପୁଣି କ୍ଲାରିଫାଇ କରୁଛନ୍ତି। କ୍ରମଶଃ ଅଧିକତର ଚେଷ୍ଟାର ସହିତ କୃଷ୍ଣ ବିଷୟ ଏକ ଅନୁଶୀଳନ, ଯେତିକି କରୁଛେ, ଯେତିକି ଜପ କରୁଛେ, ଯେତିକି ସେବା କରୁଛେ, ଯାହା ସବୁ କରୁଛେ, ତାକୁ କଣ କରିବାକୁ ପଡିବ, ଅଧିକତର ଅନୁଶୀଳନ କରିବାକୁ ପଡିବ। ଅଧିକା କେମିତି କରିବି, ଜପ ମତେ ସମୟ ମିଳିଯିବ ନା, ଜପ କରିପକାଇବି, ସମୟ ପଡ଼ିଯିବ ନା, ମୁଁ ପଢିପକାଇ, ସମୟକୁ ୱେଷ୍ଟ କରିବିନି, ନଷ୍ଟ କେମିତି କରିବିନି, ଯେଉଁଥିରେ ହେଲେ ଲାଗିକି ରହିବି, ସେବା ହଉ, ଜପ ହଉ, ସବୁବେଳେ ଅଧିକ ଲେଖିଲେ। କ୍ରମଶଃ ଅଧିକତର ଚେଷ୍ଟାର ସହିତ, ଅଧିକତର ଏମିତି ହବ, ଚେଷ୍ଟା କରିବାକୁ ପଡିବ ଅଧିକ ପାଇଁ, ଅଧିକ ପାଇଁ ସବୁବେଳେ କଣ କରିବାକୁ ପଡେ, ଯିଏ ଟଙ୍କା ଅଧିକା ଚାହୁଁଛି କଣ ଜାଣୁଛି, ଚେଷ୍ଟା କରୁଛ ନା, ତୁମେ ଯଦି ଅଧିକା କିଛି କରିବା ପାଇଁ ଚାହୁଁଛ, ତୁମ ଜିନିଷ କିଛି କମେଇବ, ଚେଷ୍ଟାର ସହିତ କରିବାକୁ ପଡିବ। ଚେଷ୍ଟାର ସହିତ କୃଷ୍ଣ ବିଷୟ ଏକ ଅନୁଶୀଳନ ହୋଇଗଲେ ଭଗବାନଙ୍କୁ ପାଇବାର ଲୋଭ ଜନ୍ମେ। କୃଷ୍ଣ ବିଷୟ ଏକ ଅନୁଶୀଳନ, କଣ କଲେ କୃଷ୍ଣ ମୋର ଖୁସି ହେବେ, ଗୁରୁ ଖୁସି ହେବେ, ଚେଷ୍ଟା କରିବାକୁ ପଡିବ। ସେତେବେଳେ ଶୁଦ୍ଧ ଚରିତ୍ର ତତ୍ତ୍ୱଜ୍ଞ ଗୁରୁଙ୍କର ଚରଣାଶ୍ରୟ କରି ନେଇ ଭଜନ ଶିକ୍ଷା କରିବାକୁ ହୁଏ। ଯେତେବେଳେ ତୁମେ ସେ ଷ୍ଟେଜକୁ ପଳେଇଗଲ, କୃଷ୍ଣଙ୍କୁ ପାଇବାର ଲୋଭ ହବ, ପୂର୍ବର ଶ୍ରଦ୍ଧା ପଏଣ୍ଟରେ କଣ ଲେଖିଥିଲେ, ସେଧାର ଅଧିକ କେମିତି ବଢିବ? କଣ ଲେଖିଲେ? ଜାଗ୍ରତ ସ୍ୱଭାବ ବିଗତ ଅନର୍ଥ ସାଧୁର ପାଦାଶ୍ରୟ କରିକି ସେ ଭଜନ କଲେ ତା ଶ୍ରଦ୍ଧା ବଢିବ, ସେଟାକୁ ପୁଣି ସାଧୁ ସଂଘରେ ଲେଖୁଛନ୍ତି। ସାଧୁ ସଂଘ କଲା ପରେ ବି କୃଷ୍ଣ ଅନୁଶୀଳନ ଯେତେବେଳେ ବଢିବ, ତାର ଭଗବାନ ପାଇବାର ଲୋଭ ହବ, ସେତେବେଳେ ସେ ଲେଖିଲେ ଶୁଦ୍ଧ ଚରିତ୍ର ତତ୍ତ୍ୱଜ୍ଞ ଗୁରୁଙ୍କର ଚରଣାଶ୍ରୟ କରି ସେ ଭଜନ ଶିକ୍ଷା କରିବ। ଭଜନ ଶିକ୍ଷା କଲେ ବି କଣ ହବ? ଭଜନ ଶିକ୍ଷା କଲେ ବି ପୁଣି ତାର ଦୋଷ ରହୁଛି, ଅନର୍ଥ ଗୁଡାକ ରହୁଛି, ସେଟା କେମିତି ଯିବ? ସାଧୁ ସଂଘରେ ସେ ଗୋଟେ ଗୋଟେ ପଏଣ୍ଟ ସବୁ କାଟିଛନ୍ତି, ଏ ଭକ୍ତି ବିନୋଦ ଧାରାବା ସବୁ ସଂରକ୍ଷଣ କରିଦେଇ ଯାଇଛନ୍ତି। ସେ ଆମର ସଂରକ୍ଷକ ଆଉ ପୁରା ରଖିଦେଇଗଲେ, ମହାପ୍ରଭୁଙ୍କ ଶିକ୍ଷା ସପ୍ତଙ୍କ ସମୟ ତାଙ୍କ କୁହାଗଲା, ପୁରା ସବୁ ଦୃଷ୍ଟି କାଣ ଥୋଇଦେଇଗଲେ, ଭାଇ ଏଇ ରାସ୍ତାରେ ତୁମେ ଚାଲ, ଏଇ ରାସ୍ତାରେ ତୁମେ ଚାଲ। ପ୍ରଭୁବା ସେଇଟାକୁ କି ସିକ୍ରେଟ ଭାବରେ ବେଶୀ କିଛି କହିଲେନି, କାହିଁକି କହିଲେନି? ଯାହାର ସ୍ୱୀକୃତି ନାହିଁ ସେ କଣ ହବ? ବୁଝିପାରିବନି, ଡିଷ୍ଟ୍ରୋ ହେଇଯିବ ଆଉ, ଡିଷ୍ଟ୍ରୋ ହେଇଯିବ ନା ତତ୍ତ୍ୱ କଥା ବେଶୀ ତୁମେ ଆଲୋଚନା କରନା, ଡିଷ୍ଟ୍ରୋ ହେଇଯିବ ପିଲା, ମୁଣ୍ଡ କାମ କରିବନି, କଣ ଏତେ କଥା ସବୁ, ଏଇଟା କଣ ହଉଛି? ତା ସ୍ୱୀକୃତିରେ ବେଶୀ ନାହିଁ ନା, ତାକୁ ତତ୍ତ୍ୱ ଜିନିଷ ଗୁଡାକ ତୁମକୁ ନେଇକି ହେଇଛି, ଚାଷ କରୁଛି, ତାକୁ ନେଇକି ମୋବାଇଲ ଦୋକାନ ବସେଇଦେବି। ଦେଖିଛୁ ଟିଭି କେବେ? ତମେ ଧର ଟିଭି ଖୋଲା ହେଇଛି ଦେଖିଛୁ ନା, ସେ ଯୋଉ ବୋର୍ଡଟା କଣ ଏଇଟା କୁହନ୍ତି, ମଦର ବୋର୍ଡ। ଆଉ ମୋବାଇଲର ସେ, ମୁଁ ତ ମୋବାଇଲ ଫୋବାଇଲ ଦେଖିନି, ଟିଭିରେ ଦେଖିଛି, ଟିଭିରେ ଦୋକାନ କେତେବେଳେ ଯାଏ ଦେଖିଛି, କଣ ଟିକି ଟିକି ତାକୁ ସବୁ ଦେଖୁନା, ସୋଲ୍ଡିଂ ମାରିକି ସୀତାର, ତୁମେ ଦେଖିଲେ କଣ ହବ? ତୁମେ କଣ ଚାହୁଁଛ? ମୁଁ ଖାଲି ଦେଖିବି, ରିପେୟାର ଫିପେୟାର ମୋର ଦରକାର, ମୁଣ୍ଡ ବିଞ୍ଚିବନି। ଏଇ ମୋବାଇଲଟା ଯୋଉ ଟିପା ଟିପି କରୁଛ କଣ, ତା କିବୋର୍ଡ ନା କଣ ଏଟା କହୁଛ? ଟିପୁ ଜମା ଏକ ଦୁଇ ହ୍ୟାପ କିପ୍ୟାଡ, ସେଟା ଖରାପ ହେଇଗଲା, ତା ଭିତରେ ଖୋଲି ଦେଖିଲେ କଣ ଅଛି ଏଥିରେ, ଦେଖିଛ ନା ବିନ୍ଦୁ ବିନ୍ଦୁ ବିନ୍ଦୁ, ତୁମେ ଦେଖିଲେ କଣ ହବ? ତୋ ମୁଣ୍ଡ ବିନ୍ଧିବ, ତାକୁ ଦେଖିଲେ କଣ ହବ? ତାକୁ ଖୁସି ଲାଗିବ, କାହିଁକି ତତ୍ତ୍ୱ ଜାଣିଛି ନା, ସେ ବ୍ୟବହାର କରୁଛି, ତତ୍ତ୍ୱଟା ବି ଜାଣିଛି, ତାକୁ ରିପେୟାର କରିଦେଉଛି। ଆମେ କଣ କରୁଛେ? ବ୍ୟବହାର, ସେଟା ଆଚାର୍ଯ୍ୟମାନେ ଦେଖିଲେ ଆଙ୍କୁ ତତ୍ତ୍ୱ ବି ଦରକାର ନାହିଁ, ଏଇଟା ଖାଲି ବ୍ୟବହାର, ଯେତେବେଳେ ରିପେୟାର ଦରକାର ସେ ପୁଣି ଯାଇକି ସାଧୁ ପାଖରେ ଯାଇ ଯାହା କରିବ କରିବ, ଆଉ ଏମାନଙ୍କ ଦ୍ୱାରା ହବନି କିଛି ବି, ସେ ମେକାନିକ ହବାକୁ ଚେଷ୍ଟା କରିବ, ଆମେ ପାରିବା ଏଠି ନିଜେ ନିଜେ ସ୍ୱରସ ସବୁ ଜିନିଷ ଜାଣିଦେବା ପାରିବାନି, କେବଳ ଯେତିକି ସାଧୁ କହିଛନ୍ତି ମାନିକି ଚାଲ, କାରଣ ଭୁରି ସ୍ୱୀକୃତି ବା ନହେଲେ ତୁମେ ଆକୁ ସବୁ ପାରିବନି ସବୁ। ସେଥିପାଇଁ ଆମ ପ୍ରୋସିଜର ଥିଲା ସେବା କର, କୃପା ଯୋଉ ଜିନିଷ କରିଦେ ଏଟା କରିକି ଚାଲ, ତାଙ୍କର ଯଦି କୃପା ହବ ଆମର ବି ଷ୍ଟେପ୍ ବି ଦେଇଦେଲେ କଣ, ଆମେ କଣ ସବୁଦିନ ସେମିତି ରହିଯାଇକି ପ୍ରଶ୍ନ କରିବ, ମୁଁ କଣ ପ୍ରେମ ପାଇବିନି ନା, ଅଛି ରାସ୍ତା ଅଛି, ଏଇଠି ନେଇ ଲଗେଇବେ ପ୍ରେମରେ ଏକବାର, ସାଧୁ ସଂଘ ଭଜନ କ୍ରିୟା ଅନର୍ଥ ନିବୃତ୍ତି ନିଷ୍ଠା ରୁଚି ସବୁ ଲଗେଇଦେ, ଆସି କଣ ଆମକୁ ଠକେଇ ପାଇଁ ଆସିଛନ୍ତି? ତାହେଲେ ଆମ କଣ କରୁଛନ୍ତି? ଆମେ ଯେମିତି ଚାଲିପାରିବା ଆମ ସ୍ଥିତି ହିସାବରେ ଆମକୁ ନେଇ ଉପରେ ଛାଡୁଛନ୍ତି, କଣ ବୁଝିପାରୁଛ କି? ଧନୀ ଲୋକଟାକୁ ଗଭର୍ଣ୍ଣମେଣ୍ଟ ଲୋନ୍ ଦବା ବଡ କଥା, ଏ ଅମ୍ବାନୀ L&T ନା କଣ ଭାବିଲେ, ତୁମକୁ ଲୋନ୍ ମିଳିଯିବ ନା ତୁମର ଅଛି କଣ, କଣ ଏଟା ଟ୍ରେଡିଂ ନା କଣ ଅଛି ନା, GST ଫେଷ୍ଟି ତୁମେ ସବୁ ଦଉଛ, ତୁମେ ଲୋନ୍ ପକେଇବ 50 ଲକ୍ଷ ମିଳିଯିବ, ଆଉ ତୁମର ହୋଲସେଲ ଡେଟ୍ ଅଛି, ମୁଁ ହିସାବ ପକେଇବି ମତେ ମିଳିବ ନା, ତେଣୁ ତୁମକୁ ଉପରେ ଯିବାର ସୁଯୋଗ ଅଛି ନା, ତୁମର ତୁମର କମେଣ୍ଟ ସହିତ ଲିଙ୍କ ରହିଛି, ତୁମେ କରୁଛ କିଛି, ସେଠି ଯୋଉମାନେ ପୂର୍ବ ସ୍ୱୀକୃତି ତାଙ୍କର ଅଛି ସେମାନେ କଣ ସିଧା ଭଜନ କରିକି ପଳେଇବେ, କିନ୍ତୁ ଯାହାର କିଛି ନାହିଁ ତାକୁ ଆଚାର୍ଯ୍ୟମାନେ ଦୟା କରୁଛନ୍ତି, ସେ ଦେଖିଲେ ଏଇ ଜୀବନ ସ୍ୱୀକୃତିଟା ବହୁତ କମ, ଆଙ୍କୁ କେମିତି ଆଣିକି ତାଙ୍କୁ ନେଇକି ସେଠି ପହଞ୍ଚିବାକୁ ପଡିବ, ସବୁବେଳେ ଆମେ ଋଣୀ ନା ତାଙ୍କ ପାଖରେ, ଆଉ କାହିଁକି ଆବିର୍ଭାବତିର ଭାବରେ ତାଙ୍କୁ ସ୍ମରଣ କରିବା, ତାଙ୍କ ଶିକ୍ଷାକୁ, ଆଉ ଶିକ୍ଷାକୁ ବିଶେଷ କରି ପ୍ରାଧାନ୍ୟ ଦେବାକୁ ପଡିବ, ବର୍ତ୍ତମାନ ଚରିତ୍ର ତ ସବୁ ବହି ବାହାରି ପଡ଼ିଲାଣି, ସବୁ ପଢ଼ିଦେବ ଜାଣିଦ, ଭକ୍ତି ନାଟକରେ ଏହା କରିଥିଲେ ଏହା କରିଥିଲେ ଏଠି ଯାଇଥିଲେ, ଶିକ୍ଷା ଗୁଡିକ ରହିଲା, ସେ ଶିକ୍ଷାର ମହତ୍ଵ ଗୁଡିକ ଆମକୁ ଜାଣିବାକୁ ପଡିବ, ତାହେଲେ ଆମର ଆଚାର୍ଯ୍ୟଙ୍କ ପ୍ରତି ଆନୁଗତ୍ୟ ଆସିବ, ତାଙ୍କ କୃପା ହିଁ ଆମେ ଚାଲିବା। ଠିକ ଅଛି, ଗୋଟେ ଭଜନ ଗାଇକି ଆମ କଥା ବିଶ୍ରାମ ଦେବା, ଆଣିଲ ସର୍ବସ୍ୱ ତୁମାର ଚରଣ ସମ୍ପିଆ, ସର୍ବସ୍ୱ ତୋମାର ଚରଣ ସମ୍ପିଆ, ପଡ଼େଛେ ତୋମାର ଘରେ, ସର୍ବସ୍ୱ ତୋମାର ଚରଣ ସମ୍ପିଆ, ପଡ଼େଛେ ତୋମାର ଘରେ, ତୁମି ତ ଠାକୁର ତୁମାର କୁକୁର, ତୁମି ତ ଠାକୁର ତୁମାର କୁକୁର, ବୋଲିଆ ଜାନ ମୋରେ, ବୋଲିଆ ଜାନ ମୋରେ, ବୋଲିଆ ଜାନ ମୋରେ, ବୋଲିଆ ଜାନ ସର୍ବସ୍ୱ ତୋମାର ଚରଣ ସମ୍ପିଆ, পড়ে ছে তোমার ঘরে সর্বস্ব তোমার চরণ সম্পিয়া, পড়ে ছে তোমার বান্ধিয়া নিকটে আমার পালিবে, রহিব তোমার দ্বারে বান্ধিয়ানি আমার পালিবে, রহিব তোমার বান্ধিয়া নিকটে আমার পালিবে, রহিব তোমার দ্বারে বান্ধিয়া নিকটে আমার পালিবে, রহিব তোমার দ্বারে প্রতিপ জনের আসিতে না দিব, 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 রাখিব গড়ের পারে, রাখিব গড়ের পারে, আমি রাখিব গড়ের পারে, রাখিব সর্বস্ব তোমার চরণে সম্পিয়া, পড়েছে তোমার ঘরে সর্বস্ব তোমার চরণে সম্পিয়া, পড়েছে তোমার তব নিজ জন প্রসাদ সেবিয়া, উচিষ্ট রাখিবে যা তব নিজ জন প্রসাদ সেবিয়া, উচিষ্ট রাখিবে আমার ভোজন পরম আনন্দে, আমার ভোজন আমার ভোজন পরম আনন্দে, আমার ভোজন পরম আনন্দে, প্রতিদিন হবে তা, প্রতিদিন হবে তা, প্রতিদিন হবে তা, প্রতিদিন হবে সর্বস্ব তোমার চরণে সম্পিয়া, পড়েছে তোমার ঘরে সর্বস্ব তোমার চরণে সম্পিয়া, তুমি তো ঠাকুর তোমার কুকুর, তুমি তো ঠাকুর তুমি তো ঠাকুর তোমার কুকুর, তুমি তো তোমার বলিয়া জান মোরে, বলিয়া সর্বস্ব তোমার চরণে সম্পিয়া, পড়েছে তোমার ঘরে সর্বস্ব তোমার, বসিয়া শুইয়া তোমার চরণ চিন্তিব সতত আমি, বসিয়া শুইয়া তোমার চরণ চিন্তিব সতত আমি, বসিয়া শুইয়া তোমার চরণ চিন্তিব সতত আমি, বসিয়া শুইয়া ಸಂಸಾರ ಚರಣ ಚಿಂತೀವ ನಾಚಿತೆ ನಾಚಿತೆ ನಿಕಟ ಜಾಯಿಬ ನಾಚಿತೆ ನಾಚಿತೆ ನಿಕಟ ಜಾಯಿಬ ನಾಚಿತೆ ನಾಚಿತೆ ನಿಕಟ ಜಾಯಿಬ ನಾಚಿತೆ ನಾಚಿತೆ ಜಖನ ಡಾಕಿವೆ ತುಮಿ ಜಖನ ಜಖನ ಡಾಕಿವೆ ತುಮಿ ಜಖನ ಡಾಕಿವೆ ಸರ್ವಸ್ವ ತೋಮಾರ ಚರಣ ಸಂಪಿಯಾ ಪಡೆ ಛೆ ತೋಮಾರ ಘರೆ ಸರ್ವಸ್ವ ನಿಜಾರ ಪೋಷಣ ಕಭು ನಾ ಚಿಂತಿವ ರಹಿವ ಭಾವೆ ರೋರೆ ನಿಜಾರ ಪೋಷಣ ಆಮಿ ನಿಜಾರ ಪೋಷಣ ಕಭು ನಾ ಚಿಂತಿವ ರಹಿವ ಭಾವೆ ರೋರೆ ನಿಜರ ಪೋಷಣ ಭಕ್ತಿ ವಿನೋದ ತುಮಾರೆ ಪಾಲಕ ಭಕ್ತಿ ವಿನೋದ ಭಕ್ತಿ ವಿನೋದ ತುಮಾರೆ ಪಾಲಕ ಭಕ್ತಿ ವಿನೋದ ತುಮಾರೆ ಪಾಲಕ ಬಲಿಯಾ ಬರಣ ಕರೆ ಬಲಿಯಾ ಬರಣ ಪ್ರಭು ಬಲಿಯಾ ಬರಣ ಕರೆ ಸರ್ವಸ್ವ ತೋಮಾರ ಚರಣ ಸಂಪಿಯಾ ಪಡೆ ಛೆ ತೋಮಾರ ಘರೆ ಸರ್ವಸ್ವ ತೋಮಾರ ಚರಣ ಸಂಪಿಯಾ ಪಡೆ ಛೆ ತೋಮಾರ ತುಮೇ ತೋ ಠಾಕುರ ತೋಮಾರ ಕುಕುರ ತುಮೇ ತೋ ಠಾಕುರ ಬಲಿಯಾ ಜಾನ ಮೋರೆ ಬಲಿಯಾ ಜಾನ ಪ್ರಭು ಬಲಿಯಾ ಜಾನ ಮೋರೆ ಬಲಿಯಾ ಜಾನ ಜಯ ಭಕ್ತಿ ವಿನೋದ ಠಾಕುರ ಭಕ್ತಿ ವಿನೋದ ಭಕ್ತಿ ವಿನೋದ ಠಾಕುರ ಭಕ್ತಿ ವಿನೋದ ಭಕ್ತಿ ವಿನೋದ ಠಾಕುರ ಭಕ್ತಿ ವಿನೋದ ಠಾಕುರ ಭಕ್ತಿ ವಿನೋದ ಭಕ್ತಿ ವಿನೋದ ಠಾಕುರ ಭಕ್ತಿ ವಿನೋದ ಠಾಕುರ ಭಕ್ತಿ ವಿನೋದ ಠಾಕುರ ಜಯ ರಾಧಾ ಮಾಧವ ರಾಧಾ ಮಾಧವ ರಾಧಾ ಮಾಧವ ಜಯ ರಾಧಾ ಮಾಧವ ಜಯ ಗೌರ ಸುಂದರ ಗೌರ ಸುಂದರ ಗೌರ ಸುಂದರ ಜಯ ಗೌರ ಸುಂದರ ಜಯ ನಿತ್ಯಾನಂದ ರಾಮ ನಿತ್ಯಾನಂದ ರಾಮ ನಿತ್ಯಾನಂದ ರಾಮ ಜಯ ನಿತ್ಯಾನಂದ ರಾಮ ಜಯ ಜಯ ಪ್ರಭು 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 आनंद भक्तिनाथ ठाकुर महाराज की जय। सत्पुंग स्वामी श्रील भक्तिनाथ ठाकुर महाराज की जय। सुभाव तिथि की जय। श्रील प्रभुपाद गुरुदेव की जय। निदाय गौर प्रमानंदे हरि हरि। हरे कृष्ण।